ॐ नमो भगवते वासुदेवाय। श्रीमद्भागवतम दशम स्कंध 32 अध्याय श्लोक 1। श्रीशुक उवाच इति गोप्यः प्रगायन्त्यः इति गोप्यः प्रगायन्त्यः प्रलपन्त्यश्च चित्रधा प्रलपन्त्यश्च चित्रधा रुरुदुस्म सुस्वरं राजन् कृष्णदर्शनलालसा इति गोप्या प्रगायन्त्या प्रलपन्त्यश्च चित्रधा रुरुधु सुस्वरं राजन् कृष्णदर्शनलालसा इति गोप्या प्रगायन्त्यः कळपन्त्यश्च चित्रधा रुरुदुस्वरं राजन् कृष्णदर्शनलालसा इति गोप्या प्रगायन्त्यः प्रलपन्त्यश्च चित्रधा रुरुदुस्वरं राजन् कृष्णदर्शनलालसा। तेणु आज दशम स्कंद 32 अध्याय आरंभ करिबा। 31 अध्याय जोड़ी शेष होती तापर 32 अध्याय आरंभ होती। तेणु सुखदेव गोस्वामी परीक्षित महाराज को जो गोपी मान जो गीत 19 गीत शुणुले गोपी गीत प्रसिद्ध गीत ये सब कही सारापर आहरी अच्छी गीत सब रही किंतु इति शब्द रेटी शेष कले यही भाव में से मैंने जो गान कर कौन इति गोप्य यही भाव में गोपी मैंने प्रगायंत्य हे राजन कृष्ण दर्शन लालसा से गान करुले साधारणतः लोक मैंने जो मैंने गान करकेस्ट्रा इत्यादि से हूँ मेलोडी हो भगवान उद्देश्य मतलब गान कले मूल तर लक्ष्य हूँ कौन ना केमी आम पैसा पाइबा लोक मैंने प्रशंसा करेंगे लोक मैंने बाहा करेंगे न्यूज पेपर बाहर यह सब सब गान कर गोपी मैंने जो गान कर तार उद्देश्य हूँ कृष्ण दर्शन लालसा कृष्ण को दर्शन करवा ये लालसा रही लोभ रही कृष्ण को दर्शन करेंगे कृष्ण विरह से मैंने जीवन धारण करने असंभव हो जाता तेणु कृष्ण दर्शने लालसा अति सृहा जासं कहा लालसा कह अति सृहा बहुत सृहा रही अभिलाष रही कृष्ण को दर्शन के पाइबे तेणु गोप्य इति यही भाव एवं उक्त प्रकारेण यही भाव जो 19 गीत आम शुणिले प्रसिद्ध गोपी गीत रही चित्रधा चित्रधा कहले अनेक अनेक गीत रही से सबू सुखदेव गोस्वामी कही ना परीक्षित महाराज को आहरी बहुत कथा मन भितर रही गान कर सब कथा से कही पारे ना चित्रधा कहले अनेक धा बोली कह प्रगायंत्य स्तुवंत्य स्तुवन भगवान को स्तुति करसंदी गान करसंदी प्रकृष्ट रूप से गान करसंदी उच्चस्वर से गान करसंदी प्रगायंत्य एवं प्रलपंत्य ଖାଲି ଗାନ କରୁଛନ୍ତି ତା ନୁହଁ, ପ୍ରଳାପ କରୁଛନ୍ତି, ଭଗବାନ ବିରହରେ ପ୍ରଳାପ କରାଯାଉଛି, ପ୍ରଳାପ। ତେଣୁ ସୁସ୍ୱରଂ, ସୁସ୍ୱରଂ କହିଲେ ଏଭଳି ଭାବରେ ଯେଉଁ ଗାନ କରାଯାଉଛି, ସ୍ୱରରେ ଗାନ କରୁଛନ୍ତି। ଆମେ ଶୁଣିଥିଲେ କେତେ ସବୁ ଅଳଙ୍କାର ରହିଛି ସେଥିରେ, ପ୍ରତି ଦ୍ୱିତୀୟ ଅକ୍ଷର, ପ୍ରତି ଲାଇନ୍ର ଦ୍ୱିତୀୟ ଅକ୍ଷର ଏକା ରହିଛି, ଏସବୁ ଅଳଙ୍କାର ସବୁ ରହିଛି ସୁସ୍ୱରଂ। ଆଉ ସବୁ ଆମେ ସେଦିନ କହୁଥିଲେ, ପ୍ରଥମ ଶ୍ଳୋକରେ କୁହାଯାଇଥିଲା ସବୁ କେମିତି ଅଳଙ୍କାର ସବୁ ରହିଛି ଏଥିରେ। ତେଣୁ ସୁସ୍ୱରଂ ରୁରୁଦୁ, ଏଇଭଳି ଭାବରେ ଉଚ୍ଚେଇ ରୋଦନଂ ଚକ୍ରୁ, ଉଚ୍ଚସ୍ୱରରେ ରୋଦନ କରୁଥିଲେ, ଉଚ୍ଚସ୍ୱରରେ ରୋଦନ କରୁଥିଲେ ଭଗବାନ ପାଇଁ ରୋଦନ। ଆମର ଶ୍ରୀମଦ୍ ଗୌରବନ୍ଦୀ ସ୍ୱାମୀ ମହାରାଜ କହନ୍ତି, ଭଗବାନ ପାଇଁ କାନ୍ଦିବାକୁ ପଡ଼ିବ, ଭଗବାନ ପାଇଁ କାନ୍ଦିଲେ ହିଁ ଭଗବାନଙ୍କୁ ପ୍ରାପ୍ତ ହେବେ। ଧ୍ରୁବ ମହାରାଜ ଭଗବାନ ପାଇଁ କ୍ରନ୍ଦନ କରିଥିଲେ, ପ୍ରହ୍ଲାଦ ମହାରାଜ ଭଗବାନ ପାଇଁ କ୍ରନ୍ଦନ କରିଥିଲେ, ଭଗବାନଙ୍କ ସେ ଛୋଟ ପିଲାଦିନୁ ସବୁ ଭୁଲି ଯାଇଥିଲେ, ଖେଳା ଖେଳି ଖାଇବାକୁ ମଧ୍ୟ ଖାଇବାକୁ ଦେଉଥିଲେ ମଧ୍ୟ ସେ ଜାଣିପାରୁନଥିଲେ ମୁଁ ଖାଦ୍ୟ ଗ୍ରହଣ କରୁଛି। ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ପ୍ରହ୍ଲାଦ ମହାରାଜ କଥା। ତେଣୁ ଆଜି ଗୋପୀମାନେ ଯେତେବେଳେ ଭଗବାନ ପାଇଁ କ୍ରନ୍ଦନ କରୁଛନ୍ତି, ଭଗବାନ ଆସି ଆବିର୍ଭାବ ହେବେ। ଏ ଅଧ୍ୟାୟର ଶୀର୍ଷକ ହେଉଛି ପୁନର୍ମିଳନ। ପୁଣି 29 ଅଧ୍ୟାୟରେ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ନୃତ୍ୟ କରିଥିଲେ, ରାସ ନୃତ୍ୟ କରିଥିଲେ, ବର୍ତ୍ତମାନ ମଧ୍ୟ ରାସ ନୃତ୍ୟ ଆରମ୍ଭ ହେବ, ଏଇଟା 33 ଅଧ୍ୟାୟରେ ବର୍ଣ୍ଣନା କରାଯିବ। କିନ୍ତୁ 32 ଅଧ୍ୟାୟରେ ମିଳନ କଥା କୁହାଯାଉଛି, ବିରହ ପରେ ମିଳନ। ତେଣୁ ଶ୍ରୀଧର ସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି, ଚିତ୍ରଧା କହିଲେ ଅନେକ ଧା, ଅନେକ ଭାବରେ ସବୁ ଗାନ କରୁଥିଲେ, ସୁସ୍ୱରଂ କହିଲେ ଉଚ୍ଚେଇ, ଉଚ୍ଚସ୍ୱରରେ ଗାନ କରୁଥିଲେ, କୃଷ୍ଣ ଦର୍ଶନେ ଲାଳସା ଅତି ସ୍ପୃହା ଯାସାଂ ତାହା, ଅତି ଅଭିଳାଷ ଥିଲା କେମିତି କୃଷ୍ଣଙ୍କୁ ଦର୍ଶନ କରିବେ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ତାଙ୍କର ଭାଷ୍ୟ କୁହନ୍ତି, ଚିତ୍ରଧା କହିଲେ ଆଶ୍ଚର୍ଯ୍ୟ, ଆଶ୍ଚର୍ଯ୍ୟ ଭାବରେ ଏସବୁ ଗାନ ସବୁ ରହିଛି, ଆଶ୍ଚର୍ଯ୍ୟ ଗାନ ଆଶ୍ଚର୍ଯ୍ୟ। ତାନ ତାଳାଦି ପ୍ରକାରେଣ ପ୍ରଗାୟନ୍ତ୍ୟ, ସ୍ୱର ଲୟ ସବୁ ସବୁ ରହିଛି, ଏଇଭଳି ଭାବରେ ଗାନ କରୁଥିଲେ। ସ୍ୱର ଲୟ ଯେଉଁମାନେ ଜାଣିଛନ୍ତି ସଙ୍ଗୀତ ବିଷୟରେ ସେମାନେ ସବୁ ଏଇଟାକୁ ବୁଝିବେ। ଆମେ କହିଥିଲେ ସେଦିନ କେମିତି ସବୁ ଅଳଙ୍କାରରେ ସବୁ ରହିଛି, ଗାନରେ ମଧ୍ୟ ଅଳଙ୍କାର ରହିଛି, ସେ କେଉଁଠି ଚିନ୍ତା କରି ଲେଖିନାହାନ୍ତି ବା କହିନାହାନ୍ତି, ମନକୁ ମନ ଆସିଛି ଭଗବାନଙ୍କର ଶକ୍ତି। ସେମାନେ ଆନନ୍ଦ ଚିନ୍ମୟ ରସ, ଭଗବାନଙ୍କର ଆନନ୍ଦ ଚିନ୍ମୟ ରସ, ଭଗବାନ ଯିଏକି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସବୁ ଜ୍ଞାନ ତାଙ୍କ ପାଖରେ ରହିଛି, ଭଗବାନ ଯାହା କହିବେ ସେ ହେଉଛି ବେଦ, ଭଗବାନ ଯାହା କରିବେ ସେ ହେଉଛି ବେଦ। ଚୈତନ୍ୟ ଚରିତାମୃତ ବର୍ଣ୍ଣ ଚୈତନ୍ୟ ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନଙ୍କ ଶକ୍ତି ଏମାନେ, ତେଣୁ ଏସବୁ ଯେଉଁ କଥା ସବୁ ସେମାନେ କହିଛନ୍ତି ତାକୁ ବୁଝିବା ପାଇଁ ଆମେ ସନାତନ ଗୋସ୍ୱାମୀ ପ୍ରଥମେ କହିଥିଲେ ସେ କଥା। ସନାତନ ଗୋସ୍ୱାମୀ କହୁଛନ୍ତି, ଏଇଟାକୁ ଗୋପୀ ଜାଣନ୍ତି, କୃଷ୍ଣ ଜାଣନ୍ତି, ଅନ୍ୟ କେହି ଜାଣନ୍ତି ନାହିଁ, ତାଙ୍କର ଯେଉଁ ଭାଷା ମନର କଥା ସବୁ ରହିଛି, ତଥାପି ତାଙ୍କର କୃପାରୁ ଆମେ କିଛି ବୁଝୁଛେ ବା ଜାଣିପାରୁଛେ। ତେଣୁ ଅତି ବୈବସ୍ୟ ଉଦ୍ରେକାତ୍ ବହୁତ ବିବସ ଭାବରେ ସେମାନେ ଏସବୁ ଗାନ କରୁଥିଲେ, ପ୍ରଳପନ୍ତ୍ୟସ୍ୟ ପ୍ରଳାପ କରୁଥିଲେ, ସୁସ୍ୱରଂ ରୁରୁଧୁ ରୋଦନ କରୁଥିଲେ, ଏବଂ ସୁସ୍ୱରରେ, ସୁନ୍ଦର ସ୍ୱରରେ ବା ଉଚ୍ଚ ସ୍ୱରରେ ରୋଦନ କରୁଥିଲେ। ଏଇଭଳି ଭାବରେ କେଉଁଠି ରୋଦନ କରୁଥିଲେ, କେଉଁଠି ରୋଦନ କରୁଥିଲେ, ବଣରେ ତ 84 କୋଶ ବଣ ଅଛି ବୃନ୍ଦାବନ, ହଁ ଯମୁନା ତୀରରେ ବଂଶୀ ବଟ, ଯେଉଁଠି ଭଗବାନ ଗାନ କରିକିରି ବଂଶୀ ବାଦନ କରିକିରି ତାଙ୍କୁ ଡକେଇଥିଲେ, ତାପରେ ସେଇଠି ନୃତ୍ୟ ହେଇଥିଲା, ରାସ ନୃତ୍ୟ ହେଇଥିଲା, ଭଗବାନ ସେଇଠୁ ଅନ୍ତର୍ଧ୍ୟାନ ହେଇଯାଇଥିଲେ। ବର୍ତ୍ତମାନ ଗୋପୀମାନେ ଚାରିଆଡ଼େ ଖୋଜି ବୁଲିଲେ, ବନକୁ ବନ, ଦ୍ୱାଦଶ ବନ ଖୋଜି ବୁଲୁଥିଲେ। ପୁଣି 30 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପୁଣି ସେମାନେ ସେହି ପୁଲିନକୁ ଆସିଗଲେ, ଯମୁନା ତୀରକୁ ଆସିଗଲେ, ଏବଂ ସେଇଠି ଏ 31 ଅଧ୍ୟାୟରେ ଯେଉଁ କଥା ସବୁ ରହିଛି ଗୋପୀ ଗୀତ ସେଇଠି ସେ ଗାନ କରିଥିଲେ ଏଇ ଯମୁନା ତଟରେ। ତେଣୁ ବର୍ତ୍ତମାନ କୃଷ୍ଣ ଦର୍ଶନ ଲାଳସା କହି ଗୀତ ଗାନ କରୁଛନ୍ତି, ଏଇଭଳି ଭାବରେ ଗାନ କରୁଥିବା ସମୟରେ କ'ଣ ହେଲା ନା ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି, ତାସା ମା ବୀର ଭୂଛୌରୀ ସ୍ମୟମାନ କାମ୍ବୁଜ ପ୍ରତ୍ପିତାମ୍ବର ଧରସ୍ରଗ୍ଭି ସାକ୍ଷାତ ମନ୍ମତ ମନ୍ମତ। ଏ ବହୁତ ପ୍ରସିଦ୍ଧ ଶ୍ଳୋକ, ଭଗବାନ ଆବିର୍ଭୂତ ହେଲେ, ତାସାମ ଆବିର୍ଭୂତ ଛୌରୀ ତାସାଂ କହିଲେ ଏଇ ଯେଉଁ ଯେଉଁ ଗୋପୀମାନେ ଯେଉଁ ଗାନ କରୁଥିଲେ ରୋଦନ କରୁଥିଲେ ତାଙ୍କର ମଧ୍ୟରେ ତାସାଂ ସ୍ମୟମାନ ମୁଖାମ୍ବୁଜ, ସ୍ମୟମାନ ମୁଖାମ୍ବୁଜ କହିଲେ ସ୍ମୟମାନଂ ପ୍ରହସତ ମୁଖାମ୍ବୁଜଂ ଯସ୍ୟ ସ, ସୁନ୍ଦର ଭାବରେ ସୁନ୍ଦର ସ୍ମିତ ହାସ୍ୟ କରି ସ୍ମୟମାନ ବା ହସି ହସିକିରି ପ୍ରହସ ହସି ହସିକିରି ଆସି ମୁଖାମ୍ବୁଜମ ତାଙ୍କର ମୁଖ ପଦ୍ମକୁ ଦର୍ଶନ ଦେଲେ, ମୁଖ ପଦ୍ମ ସ୍ମୟମାନ ମୁଖ ମୁଖାମ୍ବୁଜମ କିଭଳି ସେ ଆବିର୍ଭାବ ହେଉଛନ୍ତି ନା ସୁନ୍ଦର ସ୍ମିତ ହାସ୍ୟ କରି ତାଙ୍କ ମୁଖ ପଦ୍ମରେ ସୁନ୍ଦର ସ୍ମିତ ହାସ୍ୟ ଖେଳେଇ ଆସି ଉପସ୍ଥିତ ହେଉଛନ୍ତି। ପୁଣି କ'ଣ ହେଇଛି ନା ପୀତାମ୍ବର ପୀତ ବସନ ଧାରଣ କରିଛନ୍ତି, ଶ୍ରଗ୍ଭୀ କହିଲେ ବୈଜନ୍ତୀ ମାଳା, ବୈଜନ୍ତୀ ଯେ ମାଳା ଭଗବାନଙ୍କର ମାଳା ହେଉଛି ସେଭଳି ବୈଜନ୍ତୀ ମାଳା ପାଞ୍ଚଟି ରଙ୍ଗ ରହିଛି, ଶ୍ରଗ୍ଭୀ ବା ମାଳା ଧାରଣ କରିଛନ୍ତି ମାଳା ଧାରି। ସାକ୍ଷାତ କିଭଳି ଉପସ୍ଥିତ ହେଉଛନ୍ତି ନା ସାକ୍ଷାତ ମନ୍ମଥ ମନ୍ମଥ ଜଗନ୍ମୋହନସ୍ୟ କାମସ୍ୟାପି ମନସି ଉଦ୍ଭୁତ କାମ ସାକ୍ଷାତ ତସ୍ୟାପି ମୋହକ ଇତ୍ୟର୍ଥ। ଯେ ମନ୍ମଥ ଯେ କନ୍ଦର୍ପ, କନ୍ଦର୍ପର ଭୌତିକ ଜଗତ ହେଉଛି ରେ ଗୋଟିଏ ପୁରୁଷ ଗୋଟିଏ ସ୍ତ୍ରୀ ଦ୍ୱାରା ଆକର୍ଷିତ ହେଇଯାଏ, ଏ କନ୍ଦର୍ପର ଆକର୍ଷଣ। କିନ୍ତୁ ଇଏ ଭଗବାନ ଯେଉଁ ରୂପରେ ଆସିଥିଲେ, ଯେଉଁ ରୂପ ତାଙ୍କର ଧାରଣ କରିଥିଲେ, ସେ କନ୍ଦର୍ପ ମଧ୍ୟ ମୋହିତ ହେଇଯିବ, ମନ୍ମଥ ମନ୍ମଥ ସାକ୍ଷାତ ମନ୍ମଥ ମନ୍ମଥ ସେ ଭଗବାନ ଏଭଳି ରୂପ ରହିଛି ତାଙ୍କର ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତା ଦେହରେ ଶ୍ରୀ ଶ୍ରୀ କ'ଣ ଐଶ୍ୱର୍ଯ୍ୟ ସେ ସମଗ୍ର ବୀର୍ଯ୍ୟ ଶ୍ରୀ ଶ୍ରୀ କହିଲେ ସୌନ୍ଦର୍ଯ୍ୟ, ଭଗବାନଙ୍କ ସୌନ୍ଦର୍ଯ୍ୟ ସହିତ କାହାର ସୌନ୍ଦର୍ଯ୍ୟ ସମାନ ହୋଇପାରିବ ନାହିଁ। ତେଣୁ ଶୌରୀ ଶବ୍ଦ ବ୍ୟବହାର କରାଗଲା, ଶୌରୀ ଅର୍ଥ ସୁରସେନଙ୍କର ପୁତ୍ର, ସୁରଙ୍କର ପୁତ୍ର ସୁରସେନ, ସୁରସେନଙ୍କ ପୁତ୍ର ଶୌରୀ ବା ବହୁତ ସୂର୍ଯ୍ୟ ଶୌର୍ଯ୍ୟ ରହିଛି ତାଙ୍କର, ବହୁତ ବୀର ରହିଛି କ'ଣ ବହୁତ ଶକ୍ତି ରହିଛି ଶୌର୍ଯ୍ୟ। ଆବିର୍ଭୂତ ଭଗବାନ କେଉଁଠୁ ଆସିକରି ପହଞ୍ଚିଲେ ସେଠି ନୁହଁ, ଆବିର୍ଭୂତ ଶବ୍ଦ ବ୍ୟବହାର କରାଯାଇଛି, ସେଇଠି ଆବିର୍ଭାବ ହୋଇଗଲେ, ଭଗବାନଙ୍କୁ ଆସିବାକୁ ପଡ଼ିଲା ନାହିଁ, ସେ ଗେଷ୍ଟ ହାଉସ୍ରେ ଟିକେ ଆସିବେ ମନ୍ଦିରକୁ, ସେ ଏଇଠି ପ୍ରକଟିତ ହୋଇଯିବେ, ସବୁଠାରେ ସେ ଅଛନ୍ତି ପୁଣି ସବୁଠାରେ ନାହାନ୍ତି। ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତ, ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, ଯୋଗ ମାୟା ଦ୍ୱାରା ସେ ଆବୃତ ହୋଇକି ରହିଥାନ୍ତି। ତେଣୁ ଭଗବାନ ପ୍ରକଟ ହୋଇଗଲେ, ଏ କ୍ରନ୍ଦନ କରୁଥିବା ସମୟରେ ଭଗବାନ ବିରହରେ କ୍ରନ୍ଦନ କରୁଛନ୍ତି, ତାଙ୍କର ବିରହ ଭାବ ବଢ଼ି ବଢ଼ିକା ଯାଉଛି, ଏବଂ ଏହି ସମୟରେ ଭଗବାନ ଆବିର୍ଭୂତ ହୋଇଗଲେ, ତାଙ୍କ ମଧ୍ୟରେ ଆବିର୍ଭାବ ହୋଇଗଲେ ଭଗବାନ। ତାସାମ ଆବିର୍ଭୂତ ଶୌରୀ ସ୍ମୟମାନ ମୁଖାମ୍ବୁଜ ପୀତାମ୍ବର ଧରସ୍ରଗ୍ଭି ସାକ୍ଷାତ ମନ୍ମଥ ମନ୍ମଥ। ଯେଉଁ ରୂପକୁ ଦର୍ଶନ କରିବା ପାଇଁ ଏତେ ସମୟ ପର୍ଯ୍ୟନ୍ତ ଖୋଜି ବୁଲୁଥିଲେ, ବଣରୁ ବଣ ଖୋଜି ବୁଲୁଥିଲେ, ଗଛ ଲତା ପଶୁ ପକ୍ଷୀ ସମସ୍ତଙ୍କୁ ପଚାରୁଥିଲେ ଆମ କୃଷ୍ଣଙ୍କୁ ଦେଖିଛ କି ବୋଲି, ଏବଂ କୃଷ୍ଣଙ୍କର ଲୀଳା ସବୁ ଅଭିନୟ କରୁଥିଲେ, ନିଜକୁ କୃଷ୍ଣ ବୋଲି ଭାବୁଥିଲେ, ଏଇଭଳି ଭାବରେ ସେ 30 ଅଧ୍ୟାୟରେ ବର୍ଣ୍ଣନା କରାଯାଉଥିଲା, ଗୋପୀମାନଙ୍କର ଅନ୍ୱେଷଣ ବିଷୟରେ କୁହାଯାଉଥିଲା। ତେଣୁ ତାଙ୍କ ବିଷୟରେ ବର୍ତ୍ତମାନ 31 ଅଧ୍ୟାୟରେ ଯେଉଁ ସବୁ ବିଭିନ୍ନ ପ୍ରକାର ଗାନ କଲେ, ସୁନ୍ଦର ଗୀତ ଗାନ କଲେ ଯେଉଁ 19 ଶ୍ଳୋକରେ, ତ ତେଣୁ ଭଗବାନ ଆବିର୍ଭୂତ ହେଇଗଲେ। ତାସା ମା ଆବିର୍ଭୂତ ଚୌରୀ ସ୍ରଗ୍ବି ବୋଲେ ମାଳା, ସ୍ରଗ୍ ସ୍ରଗ୍ ମାନେ ମାଳା ନା, ସ୍ରଗ୍ ସ୍ରଗ୍ବି ମାଳାଧାରୀ, ସ୍ରଗ୍ବି ମାଳା ଧାରଣ କରିଛନ୍ତି ସେ ବୈଜନ୍ତୀ ମାଳା। ତେଣୁ ସୌରୀ ଶବ୍ଦ ଏଠି ଯେଉଁ କହୁଛନ୍ତି, ଏଠି କୁହାଯାଉଛି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଗୋପୀଜନ ପକ୍ଷସ୍ୟ ଶ୍ରୀ ସୁଖଦେବସ୍ୟ କୃଷ୍ଣଙ୍କ ପ୍ରତି ଅଶିଭକ୍ତି। ଗୋପୀଜନଙ୍କ ପ୍ରତି ଶିବ ସୁଖଦେବଙ୍କର ଏତେ ତାଙ୍କର ସମବେଦନା ଆସିଯାଇଛି, କୃଷ୍ଣ କାହିଁକି ତାଙ୍କୁ ତ୍ୟାଗ କରି ପଳାଇଗଲେ, ସେଥିପାଇଁ ତାଙ୍କର ମନରେ ମଧ୍ୟ ବେଦନା ଆସୁଛି। ଯେମିତି ଗୋପୀମାନଙ୍କ ମନରେ ବେଦନା ଏଇସବୁ ବର୍ଣ୍ଣନା କରୁଛନ୍ତି, ତାଙ୍କର ମନରେ ମଧ୍ୟ ବେଦନା ଆସିଯାଇଛି ଯେ କୃଷ୍ଣ କାହିଁକି ତାଙ୍କୁ ତ୍ୟାଗ କଲେ। ତେଣୁ ସୌରୀ ଶବ୍ଦ ବ୍ୟବହାର କରାଗଲା। ସୌରୀ ଶବ୍ଦର କହିବାର ଉଦ୍ଦେଶ୍ୟ ହେଉଛି ଯେ କ'ଣ ତାତ୍ପର୍ଯ୍ୟ ହେଉଛି କ'ଣ ନା, ଇଏ ହେଉଛନ୍ତି କୁଟିଳାନ୍ତକରଣ କ୍ଷତ୍ରିୟ ଜାତ ଉଦ୍ଭବ ତତ୍ ଏବ କୃଷ୍ଣ ପ୍ରେମବତୀଭ୍ୟ ଆଭ୍ୟ ଏତାବତ୍ ଦୁଃଖଂ ଦତ୍ତ୍ୱା ସ୍ୱ ଶୌର୍ଯ୍ୟଂ ପ୍ରକଟିଚକାର। ଇଏ ତାଙ୍କର ଶୌର୍ଯ୍ୟତା, ଯେଉଁ କ୍ଷତ୍ରିୟର ଗୁଣ ରହୁଛି ରହିଛି ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କ୍ଷତ୍ରିୟର ଗୁଣ ସବୁ ହେଉଛି କ'ଣ ନା, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଏସବୁ ହେଉଛି କ୍ଷତ୍ରିୟର ଗୁଣ। ଶୌର୍ଯ୍ୟ କହିଲେ ତାଙ୍କ ବୀରତା, ବହୁତ ତାଙ୍କର ଶକ୍ତି ରହିଛି, ଏଇ ଶକ୍ତିକୁ ପ୍ରଦର୍ଶନ କଲେ ସୌରୀ ଶବ୍ଦ ସେଥିପାଇଁ ବ୍ୟବହାର କରାଯାଇଛି। ଯଦି ଏ କୁଟିଳ ଅନ୍ତଃକରଣ ବୋଲି କହୁଛନ୍ତି, ସୁଖଦେବ ଚିନ୍ତା କରୁଛନ୍ତି ଇଏ କୃଷ୍ଣଙ୍କର ଅନ୍ତଃକରଣ କୁଟିଳ, ସେଥିପାଇଁ ସେ ତିନି ସ୍ଥାନରେ ବକ୍ର ରହିଛନ୍ତି, ସିଧା ନୁହନ୍ତି, ବା କୁଟିଳ ଅନ୍ତଃକରଣ ଥିବାରୁ ନିଜକୁ ଭାବୁଛନ୍ତି କ୍ଷତ୍ରିୟ, ଏମାନେ ଗୌଡ଼ୁଣୀ ଗୋପଜାତି, ଆମେ ବହୁତ ଉନ୍ନତ ସ୍ତରର ଉନ୍ନତ ସ୍ଥିତିରେ ରହିଛୁ, ଏଇଭଳି ଭାବରେ ଏମ ତାଙ୍କର ପ୍ରେମିକାମାନଙ୍କ ସହିତ ତାଙ୍କୁ ଏଇଭଳି ଭାବରେ ତାଙ୍କୁ ତ୍ୟାଗ କରିଥିଲେ, ତାଙ୍କୁ ବହୁତ ଦୁଃଖ ପ୍ରଦାନ କରିଥିଲେ। ପ୍ରକଟି ଚକାର, ତେଣୁ ଯଦି ଯଦି ସେ କୁଟିଳ ଅନ୍ତଃକରଣ ନ ହୋଇକି ଯଦି ସରଳ ଅନ୍ତଃକରଣ ହୋଇଥାନ୍ତେ, ଗୋପ ଜାତି ଜାତ ଅଭି ଭବିଷ୍ୟତ, ଯଦି ସେ ଯଦି ନିଜକୁ ଗୋପ ଜାତିର ବୋଲି ଭାବିଥାନ୍ତେ, ଏମାନେ ଗୋପୀ ଅଛନ୍ତି, ତାହେଲେ ତାଙ୍କୁ ତ୍ୟାଗ କରିନଥାନ୍ତେ, ନୈବ ଏବଂ ଭବିଷ୍ୟତି ବ୍ୟଞ୍ଜିକା, ଏଇଭଳି ଭାବରେ ସେ ତାଙ୍କୁ ତ୍ୟାଗ କରିନଥାନ୍ତେ। ଅତ ତାସାଂ ଦୁଃଖେପି ପ୍ରଫୁଲ୍ଲ ମୁଖ, ତେଣୁ ତାଙ୍କୁ ତ୍ୟାଗ କରିଦେଇଛନ୍ତି, ତେଣୁ ଗୋପୀମାନେ ବହୁତ ଦୁଃଖରେ ରହିଛନ୍ତି, ତଥାପି ସେ ପ୍ରଫୁଲ୍ଲ ମୁଖ ସ୍ମୟମାନମ ସ୍ମିତ ହାସ୍ୟ କରିକି ଆସିଛନ୍ତି, ଉପସ୍ଥିତ ହୋଇଛନ୍ତି ସେଠି ପ୍ରଫୁଲ୍ଲ ମୁଖ। କିନ୍ତୁ ପ୍ରକୃତରେ ବସ୍ତୁତ ତୁ ସ୍ମୟମାନମ ତାସାଂ ଆନନ୍ଦାର୍ଥମେବ ପ୍ରଫୁଲ୍ଲୀକୃତଂ ମୁଖାମ୍ବୁଜମେବ ହୃଦମ୍ବୁଜ ତୁ ସନ୍ତତମେବ ଯଶ ସ। ଯଦିଓ ସେ ବାହାରକୁ ଦେଖାଉଛନ୍ତି ସ୍ମିତାହାସ୍ୟ କରୁଛନ୍ତି, କିନ୍ତୁ ହୃଦୟ ଭିତରେ ତାଙ୍କର ଦୁଃଖ ରହିଛି, କାରଣ ଗୋପୀଙ୍କୁ ତାଙ୍କୁ ସେ ମଧ୍ୟ ଦୂରେଇ ଯାଇଥିଲେ, ତାଙ୍କୁ ମଧ୍ୟ ଦୁଃଖ ପ୍ରଦାନ ଦୁଃଖ ମଧ୍ୟ ସେ ପ୍ରାପ୍ତ ହେଉଛନ୍ତି। ତେଣୁ ଯାହା ହୁଏ ଏଭଳି ଭାବରେ ସେ ଯେତେବେଳେ ଆବିର୍ଭୂତ ହୋଇଗଲେ, ପୀତାମ୍ବର ସ୍ମୟମାନ ମୁଖାମ୍ବୁଜ ଗଲା, ପୀତାମ୍ବର ଧର କରିବାର ଉଦ୍ଦେଶ୍ୟ ହେଉଛି ପୀତବସନ ଧାରଣ କରିଛନ୍ତି, ତେଣୁ ପୀତାମ୍ବର ଧର ଧାରଣ କରି ରଖିଛନ୍ତି, ପୀତାମ୍ବରକୁ ଦେବା ଉତ୍ତରୀକୁ ଧାରଣ କରିକି ସେଠି ଉପସ୍ଥିତ ହୋଇଛନ୍ତି। ତାର ଯେଉଁ ରହିଛି ତାର ଅର୍ଥ ହେଉଛି କ'ଣ ନା, ନିଜର ଅପରାଧର କ୍ଷମା ପ୍ରାପ୍ତ ପାଇଁ ସେ ସାମ୍ନାରେ ତାଙ୍କର ହସ୍ତରେ ସେ ପୀତାମ୍ବରକୁ ଧାରଣ କରିଛନ୍ତି, ତାଙ୍କର ଯେଉଁ ଉତ୍ତରୀ ଅଛି ତାକୁ ଧାରଣ କରିଛନ୍ତି, ଧାରଣ କରି ଯେମିତି କ୍ଷମା ପ୍ରାର୍ଥନା କରୁଛନ୍ତି, ମୋର ଭୁଲ ହେଇଗଲା, ମୁଁ ଚାଲିଗଲି, ଏଇଭଳି ଭାବରେ ଏଇ ଭାବ ରହିଛି ପୀତାମ୍ବର ଧର। ଶ୍ରାଗ୍ଭି ଶବ୍ଦ କାହିଁକି କୁହାଗଲା ନା, ଏଇ ଯେଉଁ ବନମାଳା ଧାରଣ କରିଛନ୍ତି, ଏ ବନମାଳା ତାଙ୍କୁ କେମିତି, ସେ ବନମାଳା କିଏ ତାଙ୍କୁ ଦେଉଛନ୍ତି, ତାଙ୍କୁ ସେଇ ପ୍ରେୟସୀମାନେ ଦେଉଛନ୍ତି, ଗୋପୀମାନେ ଦେଉଛନ୍ତି, ତେଣୁ ସେଇ ବନମାଳାକୁ ଦର୍ଶନ କରିବା ପାଇଁ ସେ ଏଇ ଶ୍ରଗ୍ଭି ବନମାଳାକୁ ଧାରଣ କରିଛନ୍ତି, ଏଇ ଭାବ ହେଉଛି ଏଇଟା। ତେଣୁ ସାକ୍ଷାତ ମନ୍ମଥ ମନ୍ମଥ, ସାକ୍ଷାତ ମନ୍ମଥ ମନ୍ମଥ କହିଲେ ମଦନ ମୋହନ, ଭଗବାନଙ୍କର ଗୋଟିଏ ନାମ ହେଉଛି ମଦନ ମୋହନ। ଭଗବାନଙ୍କର ଯେଉଁ ଅନେକ ରୂପ ରହିଛି ତା ଦେହରୁ ତିନୋଟି ରୂପ ବା ତିନୋଟି ସ୍ୱରୂପ ହେଉଛି ବହୁତ ପ୍ରସିଦ୍ଧ। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ। ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ, ଇଏ ହେଉଛନ୍ତି କିଏ? ଗୋବିନ୍ଦ ଗୋପୀନାଥ ମଦନ ମୋହନ, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ଏଇ ତିନୋଟି ତତ୍ତ୍ୱ ରହିଛି। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଭଗବାନ ସେଇଥିପାଇଁ ତିନୋଟି ସ୍ଥାନରେ ବକ୍ର ସେ ତତ୍ତ୍ୱକୁ ପ୍ରକାଶ କରୁଛନ୍ତି। ତିନୋଟି ତତ୍ତ୍ୱ ରହିଛି, ଏ ତିନୋଟି ତତ୍ତ୍ୱ ଯିଏ ଜାଣିଯିବେ ସେ ବେଦକୁ ଜାଣିଯିବେ। ସମ୍ବନ୍ଧ ତତ୍ତ୍ୱ, ଅଭିଧେୟ ତତ୍ତ୍ୱ ଏବଂ ପ୍ରୟୋଜନ ତତ୍ତ୍ୱ, ଏ ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି। ସମ୍ବନ୍ଧ ତତ୍ତ୍ୱ କହିଲେ ଆମେ ଯେମିତି ଭୌତିକ ଜଗତରେ ଆମର ବହୁତ ସମ୍ବନ୍ଧ ରହିଛି, ସେହିଭଳି ଭାବରେ ଭଗବାନଙ୍କ ସହିତ ଆମର ଗୋଟିଏ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ଏହି ସମ୍ବନ୍ଧ ଜ୍ଞାନ ପ୍ରଦାନ କରନ୍ତି କିଏ? ଗୋବିନ୍ଦ ଦେବ ସମ୍ବନ୍ଧ, ଏ ସମ୍ବନ୍ଧ ଜ୍ଞାନ ହେଉଛନ୍ତି ମଦନ ମୋହନ। ମଦନ ମୋହନ ଯେଉଁ କୁହାଯାଏ ଜୟତାଂ ଶ୍ରୁତ ପଙ୍ଗୋ ମମ ମନ୍ଦର ମତେ ଗତି ମତ ସର୍ବସ୍ୱ ପାଦାମ ବୁଜୁ ରାଧା ମଦନ ମୋହନ ହଉ। ରାଧା ମଦନ ମୋହନ ହେଉଛନ୍ତି ସମ୍ବନ୍ଧ ତତ୍ତ୍ୱ ପ୍ରକାଶ କରନ୍ତି। ଆମର ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧ ତତ୍ତ୍ୱକୁ ପ୍ରକାଶ କରନ୍ତି ସେ ମଦନ ମୋହନ ଭଗବାନ, ଯିଏକି ସନାତନ ଗୋସ୍ୱାମୀ ପାଖରେ ଆବିର୍ଭାବ ହୋଇଥିଲେ ମଦନ ମୋହନ। ମଦନ ଏ ଭୌତିକ ଜଗତରେ ସମସ୍ତେ ଗୋଟେ ପୁରୁଷ ଗୋଟେ ସ୍ତ୍ରୀ ଦ୍ୱାରା ଆକର୍ଷିତ ହୋଇଯାଏ ବା ଗୋଟେ ସ୍ତ୍ରୀ ଗୋଟେ ପୁରୁଷ ଦ୍ୱାରା ଆକର୍ଷିତ ହୋଇଯାଏ, ଇଏ ହେଉଛି ମଦନର ଗୋଟିଏ ମଦନର ଆକର୍ଷଣ। କିନ୍ତୁ ଭଗବାନଙ୍କ ରୂପ ଏଭଳି ସେ ମଦନକୁ ମଧ୍ୟ ଆକର୍ଷଣ କରନ୍ତି ମଦନ ମୋହନ। ତେଣୁ ଯେମିତି କୁହାଯାଉଛି ସେ ଯେଉଁ ରୂପ ଧାରଣ କରିଥିଲେ ଯେମିତି ସେଇ ମଦନ ମୋହନ ମଧ୍ୟ ସେ ମଦନ ମଧ୍ୟ ଭଗବାନଙ୍କର ରୂପ ଦେଖି ମୋହିତ ହୋଇଯିବେ। ସାକ୍ଷାତ ମନ୍ମଥ ମନ୍ମଥ ଏ ଶବ୍ଦର ଅର୍ଥ ହେଉଛି ଏହି ଭାବରେ ସୁଖଦେବ ଗୋସ୍ୱାମୀ ପରିକୀତ ମହାରାଜ କହୁଛନ୍ତି ସାକ୍ଷାତ ମନ୍ମଥ ମନ୍ମଥ। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ଆବିର୍ଭାବ ହୋଇଗଲେ ସେହି ସମୟରେ କ'ଣ ହେଲା ନା ତିନି ତୃତୀୟ ଶ୍ଳୋକରେ କୁହାଯାଉଛି ତଂ ବିଲୋକ୍ୟାଗତଂ ପ୍ରେଷ୍ଟଂ ପ୍ରୀତ୍ୟୁତ୍ଫୁଲ୍ଲ ଦୃଶୋବଳଃ ଉତସ୍ତୁ ଯୁଗପତ୍ ସର୍ବା ତନ୍ଵ ପ୍ରାଣମିବାଗତମ୍। ଯେତେବେଳେ ଭଗବାନ ଆସି ଉପସ୍ଥିତ ହୋଇଗଲେ ତଂ ବିଲୋକ୍ୟ ତାଙ୍କୁ ଦେଖିଦେଲେ ବିଲୋକ୍ୟ ଆଗତଂ ପ୍ରେଷ୍ଟଂ ତାଙ୍କର ପ୍ରିୟ ଏଠି କୁହାଯାଇଛି ଏଠି ଅବଳା କହିଲେ ଗୋପୀମାନେ ଗୋପୀମାନେ ଏମାନେ ଯେତେବେଳେ ପ୍ରେଷ୍ଟଂ ତାଙ୍କ ପ୍ରିୟତମଙ୍କୁ ତଂ ଏଇ କୃଷ୍ଣଙ୍କୁ ଆଗତଂ ତାସାଂ ସାକ୍ଷାତ ଏବ ଉପସ୍ଥିତମ୍ ସାକ୍ଷାତ ଉପସ୍ଥିତ ରହିଛନ୍ତି ଦେଖିଲେ ବିଲୋକ୍ୟ ମାନେ ଦେଖିକିରି କ'ଣ ହେଲା ନା ପ୍ରୀତ୍ୟୁତ୍ଫୁଲ୍ଲ ଦୃଶ ତାଙ୍କର ପ୍ରୀତିଆ ଉତ୍ଫୁଲ୍ଲ ବିକଶିତ ଦୃଶ ନେତ୍ରାଣୀ ଯାସାଂ ତା ତଥାଭୂତା ସତ୍ୟ ତାଙ୍କର ଦୃଷ୍ଟି ବହୁତ ଆନନ୍ଦିତ ହୋଇଗଲା ପ୍ରୀତି ଉତ୍ଫୁଲ୍ଲ ଦୃଶ୍ୟ ଚକ୍ଷୁ ବା ନେତ୍ରରେ ଆନନ୍ଦ ଆସିଗଲା କ୍ରନ୍ଦନ କରୁଥିଲେ ଦୁଃଖରେ କ୍ରନ୍ଦନ କରୁଥିଲେ ରୋଦନ କରୁଥିଲେ ବର୍ତ୍ତମାନ ଆନନ୍ଦ ଆସିଗଲା। କିଭଳି ବର୍ଣ୍ଣନା କରାଯାଉଛି ଉପମା ଦିଆଯାଉଛି ନା ତନ୍ଵ ତାଙ୍କର ଶରୀରରେ କ'ଣ ହେଲା ନା ଆଗତ ପ୍ରାଣ ବର୍ତ୍ତମାନ ଯେମିତି ପ୍ରାଣବିହୀନ ହିସାବରେ ରହିଥିଲେ କ୍ରନ୍ଦନ କରୁଥିଲେ କୃଷ୍ଣ ଯେତେବେଳେ ଆସିଗଲେ ତାଙ୍କ ପ୍ରାଣ ଆସିଗଲା ଏଇଭଳି ଭାବରେ ତାଙ୍କୁ ଆନନ୍ଦ ସେ ପ୍ରାପ୍ତ ହୋଇଗଲେ। ତେଣୁ ସର୍ବା ଯେତେ ଗୋପୀ ଥିଲେ କେତେ ଗୋପୀ ଥିଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି 300 କୋଟି 300 କୋଟି ଭଗବାନଙ୍କର ଲୀଳାକୁ ବୁଝିବା ପାଇଁ ହେଲେ ଆମେ ଏ ଭୌତିକ ଚିନ୍ତାଧାରାରେ ବୁଝିପାରିବା ନାହିଁ। ଭୌତିକ ଚିନ୍ତାଧାରାରେ ଆମେ କହିବା ନା ଏଇଟା ସମ୍ଭବ ନୁହଁ, ଏଇଟା ଅସମ୍ଭବ। କିନ୍ତୁ ଯେଉଁଠି ଅସମ୍ଭବ ରହିଛି ସେଠି ଆଉ କ'ଣ ଭଗବାନ ରହିବେ? ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ, ଇଏ ହେଉଛି ଭଗବାନଙ୍କର ଭଗବତ୍ତା। ଭଗବାନଙ୍କର ଭଗବତ୍ତା ହେଉଛି ଏଇଭଳି ଭାବରେ। ତେଣୁ ସର୍ବା ଯେତେ ଗୋପୀ ଥିଲେ ସମସ୍ତେ ସେଠି କ'ଣ ହେଲେ ନା ସର୍ବା ଗୋପୀ ଯୁଗପତ। ଯୁଗପତ କହିଲେ ଏକ ସମୟରେ, ଏକଦା ଏକ ସମୟରେ ଉତସ୍ତୁ, ସମସ୍ତେ ଦଣ୍ଡା ତାମାନେ ବସିକି ରହିଥିଲେ, ବସିକି କନ୍ଦନ କରୁଥିଲେ। ଯେତେବେଳେ କୃଷ୍ଣ ଆସି ଆବିର୍ଭାବ ହୋଇଗଲେ ସମସ୍ତେ ଦଣ୍ଡାୟମାନ ହୋଇଗଲେ, ଉଠି ପଡ଼ିଲେ ଆନନ୍ଦରେ। ଏକ ସମୟରେ ସମସ୍ତେ ଉପସ୍ଥିତ ଠିଆ ହୋଇଗଲେ, ଆନନ୍ଦ ଆସିଗଲା ତାଙ୍କର। ଠିଆ ହୋଇଗଲେ ମାନେ ତାଙ୍କୁ ପ୍ରଣାମ କରିବା ପାଇଁ ନୁହଁ, ତାଙ୍କ ସହିତ ମିଳନ କରିବା, ମିଳନ ହେବା ପାଇଁ, ମିଳିତ ହେବା ପାଇଁ। ଏଭଳି ଭାବରେ 300 କୋଟି କେମିତି ସମ୍ଭବ ହେବ? ଅବଶ୍ୟ ଭକ୍ତିବିନୋଦ ଠାକୁର କହିଛନ୍ତି 100 କୋଟି, କିନ୍ତୁ ଆମର ଅନ୍ୟ ଶାସ୍ତ୍ରରୁ ଉଦ୍ଧାର କରି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତାଙ୍କ ଭିତରୁ 300 କୋଟି ମା ଗୋପୀମାନଙ୍କ ଭିତରୁ 16,000 ହେଉଛନ୍ତି ମୁଖ୍ୟ, 16,000। ତାଙ୍କ ଭିତରୁ 8 ଜଣ ହେଉଛନ୍ତି ମୁଖ୍ୟ, ତାଙ୍କର ନାମ ବର୍ତ୍ତମାନ କୁହାଯିବ, 5ଟି ଶ୍ଳୋକରେ ତାଙ୍କ କଥା କୁହାଯିବ, କିଏ କେଉଁଭଳି ଭାବରେ ଭଗବାନଙ୍କୁ ସ୍ୱାଗତ କରୁଛନ୍ତି ବା ଭଗବାନଙ୍କ ସହିତ ମିଳିତ ହେଉଛନ୍ତି। 5ଟି ଶ୍ଳୋକରେ 3ରୁ 4ରୁ 5 ମାନେ 8, 5 ମାନେ 8ଟି 4ରୁ 8 ଏଇ 5ଟି ଶ୍ଳୋକରେ ବର୍ଣ୍ଣନା କରାଯିବ ମୁଖ୍ୟ ଯେଉଁ ଗୋପୀମାନଙ୍କ କଥା କୁହାଯିବ। ଭଗବାନ ନିଜେ ବିସ୍ତାର କରନ୍ତି, ଏଇଟା ଆମେ ଭୌତିକ ଚିନ୍ତାରେ ଆମେ ଭାବିଲେ ଏଇଟା ବୁଝିପାରିବା ନାହିଁ। ଏ ଭଗବାନଙ୍କର ସବୁ ଯୋଗମାୟା ସମାବୃତ, ଭଗବାନ ତାଙ୍କ ଯୋଗମାୟା ଦ୍ୱାରା ଏସବୁ ଲୀଳା କରୁଛନ୍ତି। ଯୋଗମାୟା ଛାଡ଼ନ୍ତୁ, ଆମ ବହିରଙ୍ଗା ମାୟାରେ ମଧ୍ୟ ଆମେ ଚିନ୍ତା କରିପାରିବାନି, ବହିରଙ୍ଗା ମାୟାର କଥା, ମାୟାର ଯେତେ ବୈଭବ ସବୁ ରହିଛି ଆମେ ବୁଝିପାରିବା ନାହିଁ। ଆଉ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି କଥା ଆଉ କ'ଣ କହିବା? ଆଉ ପୂର୍ବରୁ କୁହାଗଲା ନା ଯୋଗେଶ୍ୱରେଶ୍ୱର, ଯୋଗର ଈଶ୍ୱରଙ୍କର ସେ ହେଉଛନ୍ତି ଈଶ୍ୱର, ସବୁକିଛି କରିପାରିବେ ସିଏ, ଏମିତି କିଛି ନାହିଁ ଏଇଟା ଆମେ କରିପାରିବା ନାହିଁ। ଏଇଟା ଯୋଗେଶ୍ୱର ଯେଉଁମାନେ ହୁଅନ୍ତି ସେମାନେ କରିପାରିବେ ନାହିଁ, ଯେଉଁମାନେ ଯୋଗେଶ୍ୱର ସେମାନେ ସବୁକିଛି କରିପାରିବେ, ଅସମ୍ଭବକୁ ସମ୍ଭବ କରିପାରିବେ, ଇଏ ହେଉଛନ୍ତି ଭଗବାନ। ଭଗବାନ ଲୀଳାକୁ ସେଇଭଳି ଭାବରେ ବୁଝିବାକୁ ପଡ଼ିବ। ତେଣୁ ଏଠି ଯେଉଁ କୁହାଗଲା ଆଗତ ମିତି ପୁନରୁକ୍ତି, ଏଠି ଆଗତ ଶବ୍ଦ 2 ଥର କୁହାଯାଇଛି। ଯେଉଁ କୁହାଗଲା ତଂ ବିଲୋକି ଆଗତଂ, ତାଙ୍କୁ ଦେଖିଲେ ଆସି ପହଞ୍ଚିଗଲେ ବୋଲି, ଆସି ଆଗତ ମାନେ ଆସି ଏଠି ଉପସ୍ଥିତ, ଆଉ କୁଆଡ଼େ ଆସିକିରି ଏଠି ପହଞ୍ଚିଲେ ତା ନୁହଁ, ସେଇଠି ଉପସ୍ଥିତ ହୋଇଗଲେ, ତଥାପି ଆଗତ ବୋଲି କୁହାଯାଇଛି ଆସିଗଲେ। ତେଣୁ ଏହି ଶବ୍ଦଟି 2ଥର କୁହାଯାଇଛି, ସର୍ବା ତବ ସର୍ବା ପ୍ରାଣମିବା, ସର୍ବା ତନ୍ୱ ପ୍ରାଣମିବାଗତମ, ଯେମିତି ଶରୀରରେ ଯେମିତି ପ୍ରାଣ ଆସିଗଲା ଏଇଭଳି ଭାବରେ ଆଗତମ, ଏଇଭଳି ଭାବରେ ଆସିଲେ। ତେଣୁ ଆଗତ ଶବ୍ଦ 2ଥର ବ୍ୟବହାର କରାଯାଇଛି, କାହିଁକି ନା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଏ ଆଗତ ଶବ୍ଦ 2ଟି କହିବାର ଉଦ୍ଦେଶ୍ୟ ହେଉଛି ଗୋପୀମାନେ ଯେଉଁ ସମସ୍ତେ ସାଙ୍ଗେ ସାଙ୍ଗେ ଦଣ୍ଡାୟମାନ ହୋଇଗଲେ, ଉତ୍ଥାନ କରିଗଲେ, ଏର ଏକମାତ୍ର କାରଣ ହେଉଛି ସେ ଆସିଗଲେ, ଆଗତ ଆସି ପହଞ୍ଚିଗଲେ, ସେଥିପାଇଁ ଆଗତ ଶବ୍ଦଟି 2ଥର ବ୍ୟବହାର କରାଯାଇଛି ଆଗତ ଶବ୍ଦ। ନହେଲେ ଏଇଟା ଗୋଟେ ଦୋଷ ହେବ, ପୁନରୁକ୍ତି ଦୋଷ ହୋଇଯିବ, ଗୋଟେ କଥାକୁ ଯଦି 2ଥର ରିପିଟ୍ କରାଗଲା, 2ଥର ଯଦି କୁହାଗଲା ସେଇଟା ଗୋଟେ ଦୋଷ ହୋଇଗଲା। ଅଳଙ୍କାର ସବୁ କଥା ଶାସ୍ତ୍ର ସବୁ ରହିଛି, ଏଇଟା ପୁନରୁକ୍ତି ଦୋଷ ଗୋଟେ ହୋଇଯିବ, 2ଥର କହିବା କଥା ନୁହଁ। ତେଣୁ ଏଠି ଯେଉଁ 2ଥର କୁହାଗଲା କାରଣ ହେଉଛି ଯେଉଁ କୃଷ୍ଣ ଯେତେବେଳେ ଉପସ୍ଥିତ ହୋଇଗଲେ ସେଥିପାଇଁ ସମସ୍ତେ ସାଙ୍ଗେ ସାଙ୍ଗେ ସବୁ ଏକ ଯୁଗପତ, ଏକ ସମୟରେ ସମସ୍ତେ ଦଣ୍ଡାୟମାନ ହୋଇଗଲେ। ତେଣୁ ଭଗବାନଙ୍କର ଆସିବାଟା ହିଁ ଏକମାତ୍ର କାରଣ, ସେଥିପାଇଁ ଆଗତ ଶବ୍ଦ 2ଥର ବ୍ୟବହାର କରାଯାଇଛି ଆଗତ। ତେଣୁ ଏଭଳି ଭାବରେ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ କୁହାଯାଉଛି କାଚିତ୍ 4ରୁ 8 ଏ 5ଟି ଶ୍ଳୋକରେ ମୁଖ୍ୟ ଗୋପୀମାନଙ୍କ କଥା କୁହାଯାଉଛି। ଏଠି କାହାର ନାମ ନିଆଯାଇନି, କିନ୍ତୁ ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ସେ କିଏ, କାଚିତ୍ 300 କୋଟି ତେଣୁ ନାମ ନିଆଯାଇ ନାହିଁ, କିନ୍ତୁ କେଉଁ ଗୋପୀ ଏଭଳି ଭାବରେ ବ୍ୟବହାର କଲେ ଆଚାର୍ଯ୍ୟମାନେ ଟୀକାରେ ସେସବୁ କହିଛନ୍ତି। କାଚିତ୍ କରାମ୍ବୁଜଂସୌରେ ଜଗୃହେ ଅଞ୍ଜଳିନା ମୁଦା କାଚିତ୍ ଦଧାର ତଦ୍ବାହୁ ମନ୍ସେ ଚନ୍ଦନ ଭୂଷିତମ୍। ଏଠି ଦୁଇଜଣ ଗୋପୀମାନଙ୍କ କଥା କୁହାଗଲା। ଏ ଦୁଇଜଣ ଗୋପୀ କିଏ ସେଇଟା ସେ ବର୍ଣ୍ଣନା କଲେନି ଶୁକଦେବ ଗୋସ୍ୱାମୀ। ଆମେ କହିଥିଲୁ ଗତଥରିକ, ମାନେ ଯେତେବେଳେ କଥା କହୁଥିଲେ ଗୋପୀମାନେ ମନା କରିଥିଲେ ଆମ କଥା କହିବ ନାହିଁ, ତେଣୁ ସେ କହିନାହାନ୍ତି, କିନ୍ତୁ ନ କହିଲେ ମଧ୍ୟ ଗୋଟେ ସ୍ଥାନରେ ତାଙ୍କର ପ୍ରକାଶିତ ହୋଇଯାଇଛନ୍ତି ରାଧାରାଣୀଙ୍କ କଥା। ଅନୟାରାଧିତ ନୂନଂ 30 ଅଧ୍ୟାୟରେ ବର୍ଣ୍ଣନା କରାଯାଗଲା। ଅନୟାରାଧିତ ନୂନଂ ଯେଉଁ କୁହାଗଲା ତା'ର ଅର୍ଥ ହେଉଛି ରାଧାରାଣୀଙ୍କ କଥା ଆସିଗଲା ତାଙ୍କର ମୁଖରୁ, ମୁଖପଦ୍ମରୁ ରାଧାରାଣୀଙ୍କର ନାମ ବାହାରି ପଡ଼ିଲା ପରୋକ୍ଷ ଭାବରେ। କାରଣ ଗୋପୀମାନେ ମନା କରିଥିଲେ ଆମର ନାମ ନେବ ନାହିଁ, କିନ୍ତୁ ସୁଖଦେବ ଗୋସ୍ୱାମୀ ଯେତେ ଚାହିଁଲେ ମଧ୍ୟ ଗୋପନ କରିବା ପାଇଁ, କିନ୍ତୁ ରାଧାରାଣୀଙ୍କର ନାମଟାକୁ ଗୋପନ କରିପାରିଲେ ନାହିଁ। 30 ଅଧ୍ୟାୟରେ ଯେଉଁ ଶ୍ଳୋକଟି ଅଛନ୍ତି ଅନୟାରାଧିତ ନୂନଂ, ତା'ର ଅର୍ଥ ହେଉଛି ସିଏ ହେଉଛି ରାଧାରାଣୀ, ତାଙ୍କର ନାମ ପରୋକ୍ଷ ଭାବରେ ବାହାରି ପଡ଼ିଲା ତାଙ୍କର ମୁଖ ପଦ୍ମରୁ। ଆମେ ବର୍ଣ୍ଣନା କରିଥିଲେ ଆଗରୁ 30 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ କାଚିତ୍ କରାମ୍ବୁଜମ୍, କାଚିତ୍ ମାନେ ଗୋଟିଏ ଜଣେ ଗୋପୀ କାଚିତ୍ ମୁଦା ବହୁତ ହର୍ଷରେ ବହୁତ ଆନନ୍ଦରେ ଅଞ୍ଜଳିନା, ଅଞ୍ଜଳିନା କହିଲେ ହାତ ଦ୍ୱୟରେ ସଙ୍ଗତ ହସ୍ତ ଦ୍ୱୟନ, ସୌରେ କହିଲେ କୃଷ୍ଣଙ୍କର ଶ୍ରୀକୃଷ୍ଣସ୍ୟ, କରାମ୍ବୁଜମ୍ କହିଲେ ହସ୍ତପଦ୍ମ ଜଗୃହେ ଧାରଣ କରିଦେଲେ, ହସ୍ତପଦ୍ମକୁ ଧାରଣ କରିଦେଲେ ତାଙ୍କ ଅଞ୍ଜଳିରେ ଧାରଣ କରିଦେଲେ ଗୋଟେ ଗୋପୀ। କାଚିତ୍ ଚନ୍ଦନ ଭୂଷିତମ୍, ଆଉ ଜଣେ ଗୋପୀ କ'ଣ କଲେ ନା ଭଗବାନଙ୍କୁ ଚନ୍ଦନହୀନ ଅଳଙ୍କୃତ, ଚନ୍ଦନ ଚନ୍ଦନ ଚର୍ଚ୍ଚିତ ନୀଳ କରେବ ବନମାଳୀ ଯେଉଁ ରହିଛି ଜୟଦେବ ଗୋସ୍ୱାମୀଙ୍କର ଗୀତ ଗୋବିନ୍ଦରେ ବର୍ଣ୍ଣନା କରାଯାଇଛି। ତେଣୁ ଚନ୍ଦନ ଭୂଷିତ ଯେଉଁ ରହିଛି, ଚନ୍ଦନ ଚର୍ଚ୍ଚିତ ଯେଉଁ ହସ୍ତ ରହିଛି ହସ୍ତପଦ୍ମ, ଚନ୍ଦନହୀନ ଅଳଙ୍କୃତ ତତ୍ ବାହୁ, ସେଇ ବାହୁକୁ କ'ଣ କଲେ ନା ତସ୍ୟ କୃଷ୍ଣ ସେ ବାହୁଙ୍କୁ ଅଂଶେ କହିଲେ ନିଜର ସ୍କନ୍ଧରେ ଦଧାର ଧାରଣ କଲେ। ଦୁଇଜଣ ଗୋପୀ ଏଭଳି ଭାବରେ ବ୍ୟବହାର କରିଛନ୍ତି। ତେଣୁ କିଏ ଏଭଳି ସବୁ ବ୍ୟବହାର କରିଛନ୍ତି, ତାଙ୍କୁ ଏଭଳି ଭାବରେ ସ୍ୱାଗତ କରିଛନ୍ତି ବା ତାଙ୍କ ସହିତ ମିଳିତ ହୋଇଛନ୍ତି, କିଏ ସିଏ? ଦୁଇଜଣ ଗୋପୀଙ୍କ କଥା କୁହାଗଲା, 300 କୋଟି ଗୋପୀମାନଙ୍କ ଭିତରେ ଦୁଇଜଣଙ୍କ କଥା କୁହାଗଲା, ତାଙ୍କ କଥା କୁହାଯାଉଛି। ଯେତେ ଗୋପୀମାନେ ଅଛନ୍ତି ସର୍ବଗୋପୀଷୁ ମୁଖ୍ୟାନାମ କାଶାଚିତ୍ ସ୍ୱସ୍ୱ ଭାବଚିତ ପ୍ରେମଚେଷ୍ଟିତ ନାହ, ନିଜ ଭାବରେ କିଭଳି ଭାବରେ ସେମାନେ ଚେଷ୍ଟା କରିଛନ୍ତି ବା ତାଙ୍କ ସହିତ ମିଳିତ ହୋଇଛନ୍ତି ସେସବୁ ବର୍ତ୍ତମାନ କୁହାଯାଉଛି। 5ଟି ଶ୍ଲୋକରେ କୁହାଯିବ, 5ଟି ଶ୍ଲୋକରେ। ତେଣୁ ପ୍ରଥମେ କେଉଁ ଗୋପୀ ବର୍ତ୍ତମାନ କ'ଣ କଲେ ଆନନ୍ଦରେ ଏଭଳି ଭାବରେ ତାଙ୍କର ଦୁଇ ହସ୍ତରେ କୃଷ୍ଣଙ୍କର କରକମଳକୁ ଧାରଣ କଲେ, ଭଗବାନଙ୍କର କରପଦ୍ମକୁ ହସ୍ତପଦ୍ମକୁ ଧାରଣ କଲେ, ତାଙ୍କ ଦୁଇ ହସ୍ତରେ ଧାରଣ କଲେ। ତେଣୁ ଏଠାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏଠାରେ କ'ଣ ହେଉଛି ନା ଦକ୍ଷିଣ କରକମଳ ପରବର୍ତ୍ତୀ ଭଗବାନଙ୍କ ଦକ୍ଷିଣ କରକମଳକୁ ସେ ଧାରଣ କରିଛନ୍ତି, ତାଙ୍କର ଦକ୍ଷିଣ କରକମଳକୁ ସେ ଧାରଣ କରିଛନ୍ତି। ଜଗୃହେ କହିଲେ ଧାରଣ କଲେ ବା ଧରିଲେ। ତେଣୁ ଇଏ କିଏ, ଏ ଗୋପୀ କିଏ? ତଦୀୟତାମୟ ଘୃତ ସ୍ନେହବତୀ କାନ୍ତ ପରାଧୀନା ଦକ୍ଷିଣା ନାୟିକା ଏବଂ ସର୍ବ, ଇଏ ହେଉଛନ୍ତି ଏ ଦକ୍ଷିଣା ନାୟିକା। ଦୁଇ ଭାଗର ନାୟିକା ଗୋପୀମାନଙ୍କର ଦୁଇ ଭାଗ ରହିଛି, ଗୋଟେ ହେଉଛି ବାମ ଭାଗ, ବାମ ଭାବ୍ୟ ବାମ୍ୟ ଭାବ, ରାଧାରାଣୀ ହେଉଛନ୍ତି ବାମ୍ୟ ଭାବର ନାୟିକା ଏବଂ ଚନ୍ଦ୍ରାବଳୀ ହେଉଛନ୍ତି ଦକ୍ଷିଣ ଭାବର ନାୟିକା। ତେଣୁ ଇଏ ହେଉଛନ୍ତି ସେଇ କିଭଳି ଭାବରେ ତାଙ୍କର ଭାବ ନା ଘୃତ ସ୍ନେହବତୀ, ଘିଅ ଘିଅଟା ଆଉ ମଧୁ ଏ ଦୁଇଟାର ରହିଛି, ତା'ର ତାତ୍ପର୍ଯ୍ୟ ରହିଛି ଘିଅ ଆଉ ମଧୁ। ଗରମ କଲେ ଘିଅଟା ତରଳି ଯାଏ, ମହୁ କ'ଣ ହୁଏ? ଯାହା ହଉ, ଏ ଘୃତ ସ୍ନେହବତୀ ବୋଲି କୁହାଯାଉଛି, ଦୁଇଟି ଭେଦ ରହିଛି, ଦୁଇଟି ଭେଦ ରହିଛି ଘିଅ ଆଉ ମହୁ ଭିତରେ ଏସବୁ ରହିଛି ସେଇଟା। ଏଇ ଘୃତ ସ୍ନେହବତୀ ବୋଲି କୁହାଯାଉଛି, ଦକ୍ଷିଣ ଭାବ ଯେଉଁ ରହୁଛନ୍ତି ଚନ୍ଦ୍ରାବଳୀ ଆଙ୍କୁ କୁହାଯାଉଛି ଘୃତ ସ୍ନେହବତୀ। ଇଏ କାନ୍ତ ପରାଧନା, ସିଏ ଚନ୍ଦ୍ରାବଳୀ ଏବଂ ରାଧାଙ୍କର ଯେଉଁ ଭାବ ରହିଛି, ଚନ୍ଦ୍ରାବଳୀ ଭାବନ୍ତି କ'ଣ ନା ମୁଁ ହେଉଛି କୃଷ୍ଣଙ୍କର, ଏଇ ଭାବ, ଏ ଦକ୍ଷିଣ ଭାବ। କିନ୍ତୁ ରାଧାରାଣୀଙ୍କର ଭାବ ହେଉଛି କ'ଣ, କୃଷ୍ଣ ମୋର, ଏଇଟା ହେଉଛି ବାମ୍ୟ ଭାବ। ଏ ଘିଅ ଆଉ ମହୁ ସହିତ ତୁଳନା କରାଯାଇଛି। ତେଣୁ ଇଏ ଯେଉଁ ରହୁଛନ୍ତି, ଇଏ ହେଉଛନ୍ତି ଯିଏ ଧାରଣ କରିଥିଲେ, ସିଏ ହେଉଛନ୍ତି ଚନ୍ଦ୍ରାବଳୀ। କାଚିତ୍ କହିଲେ ଚନ୍ଦ୍ରାବଳୀ, ଆମର ବିଶ୍ୱନାଥ ଠାକୁର କହିଲେ ଚନ୍ଦ୍ରାବଳୀ। ଆଉ ଜଣେ ଯିଏ ଦକ୍ଷିଣ ହସ୍ତକୁ ସେ ଧାରଣ କରିଥିଲେ, ଆଉ ଜଣେ ବାମ ହସ୍ତକୁ ଧାରଣ କରି, ଚନ୍ଦନ ଋଷିତମ, ଚନ୍ଦନ ଦୁଇପଟରେ ଚନ୍ଦନ ରହିଛି, ବିଶେଷ ଭାବରେ ଏଇଟାକୁ କୁହାଯାଉଛି ଚନ୍ଦନ ଋଷିତମ। ସବୁ ହସ୍ତରେ ଚନ୍ଦନ ଧାରଣ କରିଛନ୍ତି ସେ, ଚନ୍ଦନ ଚର୍ଚ୍ଚିତ ନୀଳ କରେଇବର। ତେଣୁ ଏଇ ଯେଉଁ ବାମ ହସ୍ତକୁ ଯେଉଁ ଧାରଣ କରିଥିଲେ ସିଏ କିଏ ନା, ସିଏ ଧାରଣ କରି ନିଜ ସ୍କନ୍ଧରେ ଧାରଣ କଲେ, ନିଜ ସ୍କନ୍ଧରେ ଏବଂ ବାମ ହସ୍ତକୁ ନିଜ ସ୍କନ୍ଧରେ ଧାରଣ କଲେ। ତେଣୁ ଇଏ ହେଉଛି କ'ଣ ନା, ତାଙ୍କର ବାମ ଭାବକୁ ନିଜର ସ୍କନ୍ଧ ଦେଶରେ ଧାରଣ କଲେ ମାନେ କିଭଳି ଭାବରେ, ସ୍କନ୍ଧ କହିଲେ ଦକ୍ଷିଣ, ଦକ୍ଷିଣ ସ୍କନ୍ଧରେ ଧାରଣ କଲେ। ତେଣୁ ଇଏ ହେଉଛନ୍ତି ଘୃତ ସ୍ନେହ ମିଶ୍ର ମଧୁ ସ୍ନେହବତୀ ଏ ସଖା ସଖୀ, ଏଇଭଳି ଭାବରେ ତାଙ୍କର ତାଙ୍କର ଇଏ ହେଉଛି କ'ଣ ଯୋଗ୍ୟତା, ଘୃତ ସ୍ନେହ ମିଶ୍ର ମଧୁ ସ୍ନେହବତୀ, ଆମେ ସେଇଟା ବୁଝିପାରିବା ନାହିଁ। ଏସବୁ ଆମର ରୂପ ଗୋସ୍ୱାମୀ ତାଙ୍କର ଯେଉଁ ରହିଛି ଉଜ୍ଜଳ ନୀଳମଣିରେ ଏସବୁ ଭାବକୁ ସବୁ ବର୍ଣ୍ଣନା କରିଛନ୍ତି। ତେଣୁ ଇଏ ହେଉଛନ୍ତି କିଏ, ଇଏ ହେଉଛନ୍ତି ଶ୍ୟାମଳା। କାଚିତ୍ କହିଲେ ଇଏ ହେଉଛନ୍ତି ଶ୍ୟାମଳା। ତେଣୁ ପ୍ରଥମେ ଚନ୍ଦ୍ରାବଳୀ ଭଗବାନଙ୍କର ଯେଉଁ ରହିଛି ଦକ୍ଷିଣ ହସ୍ତକୁ ଧାରଣ କଲେ ଦୁଇ ହାତରେ, ଏବଂ ତାପରେ ଯେଉଁ କୁହାଗଲା ଇଏ ହେଉଛି ଶ୍ୟାମଳା, ଏ ଭଗବାନ ବାମ ହସ୍ତକୁ ନିଜ ସ୍କନ୍ଧରେ ସ୍ଥାପନ କରିଛନ୍ତି। ଏଇ ପାଞ୍ଚଟି ଶ୍ଳୋକରେ କୁହାଯିବ ଯେତେବେଳେ ଭଗବାନ ଆବିର୍ଭାବ ହୋଇଗଲେ ଏଇଭଳି ଭାବରେ ସବୁ ଗୋପୀମାନେ ତାଙ୍କ ସହିତ ମିଳିତ ହେଉଛନ୍ତି। ଚାରି ଶ୍ଳୋକରେ ଏଇଟା କୁହାଗଲା। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି କରାମ୍ବୁଜମ, ପ୍ରଥମେ କହିଲେ କାଚିତ୍ କରାମ୍ବୁଜମ, ତାଙ୍କର ହସ୍ତକୁ ଅମ୍ବୁଜ ସହିତ ତୁଳନା କରାଯାଇଛି। ଭଗବାନଙ୍କ ହସ୍ତକୁ ଅମ୍ବୁଜ ସହିତ ତୁଳନା କରାଯିବାର କାରଣ ଉଦ୍ଦେଶ୍ୟ ହେଉଛି ଯେ ତାପ ହାରିତ୍ୱଂ, ବର୍ତ୍ତମାନ ଭଗବାନଙ୍କ ବିରହରେ ସେମାନେ ଯେଉଁ ସନ୍ତପ ସନ୍ତପ ବା ତାପ ପ୍ରାପ୍ତ ହେଉଥିଲେ, ସନ୍ତପିତ ହେଉଥିଲେ, ବର୍ତ୍ତମାନ ଯେତେବେଳେ ଭଗବାନଙ୍କ ହସ୍ତପଦକୁ ଧାରଣ କଲେ ସେସବୁ ତାଙ୍କର ତାପ ଦୂର ହୋଇଗଲା। ଏବଂ ଯିଏ ବାମ ହସ୍ତକୁ ଧାରଣ କଲେ ସେଇଟା କୁହାଯାଇଛି କ'ଣ, କୁହାଯାଇଛି ନା ଚନ୍ଦନ ଭୂଷିତମ, ଚନ୍ଦନ ଭୂଷିତମ କହିଲେ ସେ ମଧ୍ୟ ତାଙ୍କର ତାପକୁ ହରଣ କଲେ। ଭଗବାନ ବିରହରେ ଯେଉଁ ସେମାନେ ତାପିତ ହୋଇକି ରହିଥିଲେ, ବର୍ତ୍ତମାନ ଭଗବାନ ପ୍ରାପ୍ତ ହୋଇକି ତାଙ୍କ ହସ୍ତକୁ ଧାରଣ କରି ନିଜ ସ୍କନ୍ଧରେ ସ୍ଥାପନ କରି ସେସବୁ ତାପ ତାଙ୍କ ଦୂର ହେଲା, ଶୀତଳ ଶୀତଳତା ପ୍ରାପ୍ତି ହେଲା। ଚନ୍ଦନ ଚନ୍ଦନ କହିଲେ ଶୀତଳତା ଜଣେ ପ୍ରାପ୍ତ ହେବ, ଶୀତଳ ପ୍ରାପ୍ତ ହେବ, ବା ମଧୁ କ'ଣ ପଦ୍ମ ମଧ୍ୟ, ପଦ୍ମ ମଧ୍ୟ ଶୀତଳତା ରହିଛି, ପଦ୍ମ ଫୁଲ ଶୀଘ୍ର ଚରଣ ପଦ୍ମ ବୋଲି କାହିଁ କୁହାଯାଏ, ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ଗୋଟେ ରଚନା କରିଛନ୍ତି, ଗୋଟେ ଲେଖିଛନ୍ତି, ସେ ଗୋଟେ ତା ଉପରେ ଆର୍ଟିକଲ୍ଟେ ଦେଇଛନ୍ତି ଶୀଘ୍ର ଚରଣ ପଦ୍ମ। ସେ ପଦ୍ମ ଶବ୍ଦରେ ବହୁତ ଅର୍ଥ ରହିଛି ପଦ୍ମ, ତେଣୁ ଗୋଟିଏ ଅର୍ଥ ହେଉଛି ଏ ଶୀତଳତା ଜଣେ ପ୍ରାପ୍ତ ହେବ। ତେଣୁ ଗୋପୀମାନେ ଯେଉଁ ଭଗବାନ ବିରହରେ ତପ୍ତ ହୋଇକି ରହିଥିଲେ, ଏଇ ତାଙ୍କୁ ବର୍ତ୍ତମାନ ପ୍ରାପ୍ତ ହୋଇକିରି ସେ ଶୀତଳତା ପ୍ରାପ୍ତ ହେଲେ ତାଙ୍କର ଆନନ୍ଦ ଆସିବ, ଏ ପାଞ୍ଚଟି ଶ୍ଳୋକରେ ବର୍ଣ୍ଣନା କରାଯିବ। ତେଣୁ ପଞ୍ଚମ ଶ୍ଳୋକରେ କୁହାଯାଉଛି ଯେ କାଚିତ୍ ଅଳିନା, ପାଞ୍ଚରେ କ'ଣ, କାଚିତ୍ ଅଞ୍ଜଳି, ସରି, काचित अंजलिना गृहणात तन्मी तांबूलचर्बितम एका तदंघ्रि कमलम संतप्ता स्तनयो रधात। आउ एठी आउ जने गोपी को कथा कहा जाउची काचित अंजलिना गृहणात एटा होची कौन ना काचित तन्मी तन्मी कहले ये गोपी कौन कले ना अंजलि नाम तांगा हस्त द्वारा हाथ एम धरिकी अंजलि करिकी तांबूल चर्बितं भगवान जो तांबूल चर्बण करुथिले भगवान मुखरे तांबूल रहिथिला पान रहिथिला पान को पान चर्बण करुथिले तेणु से चर्बित तांबूल जहाँ सब पान चर्बण करिसंदी बा से पान को जो चर्बण करुथिले से सब को कृष्णस्य इति शेष कृष्णकर से चर्बित जो रही तांबूल सेटा को अगृणात यटा अंजलि धारण कले अंजलि देखेदेले मुख पाखे भगवान देदेले से चर्बित तांबूल को देदेले तेणु एका संतप्ता ये जो गोपी जने से भाव तप्त होकर तद विरहतापेन संतप्ता सती भगवान विरह रे से जो संताप प्राप्त होते तद अंग्री कमलम भगवान चरण कमल को कौन कले ना स्तनयो अधात निजर बक्ष देश स्थापन कले ये दुईट गोपी कथा कहगला ये दुईट गोपी किए एम हो किए कहते ना एम हो किए अंजलि नांग जो रही ये किए ना यहाँ भाव कि भाव ना दास्य प्राय मैत्रिया ये सब विभिन्न स्तर रही भाव दास्य प्राय मैत्रिया ये कांता पराधीना ये हो सैबिया आठ जन गोपी मान नाम निजी एथेरे किए सैबिया पर कहली सैबिया सैबिया गोपी हाँ हाँ सी हूँ सैबिया नाम हूँ सैबिया सुखदेव गोस्वामी नाम नहीं ना किंतु आचार्य मैंने जानते किए ये भाव व्यवहार कर सब शास्त्र उद्धार कर अन्य शास्त्र मान उद्धार कर सब सब कहते हैं सैबिया जे भगवान चर्बित तांबूल को धारण कले तेणु आउ जने जे भगवान पादपद्म को निजर बक्ष देश स्थापन करते सी किए भगवान जो आसिले कौन कले ना भगवान सेपर बसिले सब कह समे सब उतरी पकड़े से भगवान बसी तेणु से बस समय से कौन कले ना ये जे ये भगवान पादपद्म को निजर बक्ष देश स्थापन कले ये होती मैत्र प्राय दास्या कांताधीना और दक्षिणा ये हूँ किए घृत स्नेहवती चंद्रावली प्रियतमा सखी ये होती पद्मा सी हूँ सैब्या ये हूँ पद्मा ये भाव भगवान को सहित हाँ ये हूँ पद्मा राधारानी कथा पर आस राधारानी ललिता विशाखा एम कथा सब आस पर आस पांचटी श्लोक वर्णना करा ना प्रथम चंद्रावली मान कथा कह जा चंद्रावली ये तेणु तापर छ नंबर श्लोक कहते जे एका भ्रुकुटी महाबध्य प्रेम संग्रम्भ विवला घ्नति वैक्षत कटाक्षपै संदष्ट दर्शन छदा आउ जने गोपी कौन कर से कौन कले ना एका आउ जने कौन कर भ्रुकुटिंग भ्रुकुटी जो आम रही भ्रूलता यटा को आबध्य मान कोप क्रोध प्रकाश कर गोपी जनक कौन कर प्रेम संग्रह विहला ଭଗବାନଙ୍କ ପ୍ରତି ଏତେ ପ୍ରେମ ରହିଛି, ଏଭଳି ପ୍ରେମରେ ବିଭୋଳ ହୋଇକରି ସେ ସନ୍ଦଷ୍ଟ ଦର୍ଶନ ଛଦା ନିଜ ଓଠକୁ ଦାନ୍ତରେ କାମୁଡ଼ିକରି କ୍ରୋଧ ପ୍ରକାଶ କରୁଛନ୍ତି। ସନ୍ଦଷ୍ଟଉ ଦର୍ଶନ ଛଦଉ ଅଧରୋଷ୍ଟେ, ଅଧରୋଷ୍ଟକୁ ଦାନ୍ତରେ କାମୁଡ଼ିକରି ସେ ତାଙ୍କର କ୍ରୋଧ ପ୍ରକାଶ କରୁଛନ୍ତି। ଜୟା ସା ତଥା ଭୂତା ସତୀ କଟାକ୍ଷେପେଇ, ଏଇଭଳି ଭାବରେ କଟାକ୍ଷ କରି ଘୃଣାତି ଇବ, ଯେମିତି ତାଙ୍କୁ ଦଣ୍ଡ ଦେବା ପାଇଁ ଏଇଭଳି ଭାବରେ ଐକ୍ଷତ ଦର୍ଶନ କଲେ। ଜଣେ ଗୋପୀ ଏଇଭଳି ଭାବରେ କୃଷ୍ଣଙ୍କୁ ଯେତେବେଳେ ଆବିର୍ଭାବ ହୋଇଗଲେ ତାଙ୍କୁ ଏଇଭଳି ଭାବରେ ଦର୍ଶନ କଲେ। ଏ ଗୋପୀ ଜଣକ କିଏ? ଇଏ ହେଉଛନ୍ତି ରାଧିକା, ଇଏ ହେଉଛନ୍ତି ବାମ୍ୟ ଭାବ। ସେ ଦକ୍ଷିଣ ଭାବ ସେଠି ଥିଲା, ଇଏ ହେଉଛି ବାମ୍ୟ ଭାବ। ତେଣୁ ଭଗବାନ ପ୍ରତି କ୍ରୋଧ ପ୍ରକାଶ କରିଛନ୍ତି। ଯେଉଁ ଦୃଷ୍ଟିପାତ, ସେ ଦୃଷ୍ଟିପାତ କରିବା ଦ୍ୱାରା ଯେଉଁ କ୍ରୋଧରେ ଦୃଷ୍ଟି ଲକ୍ଷ୍ୟ କରୁଛନ୍ତି, କୃଷ୍ଣଙ୍କୁ ଦେଖୁଛନ୍ତି, ତାଙ୍କର ଭାବ ହେଉଛି କିଭଳି ଭାବରେ ଏ କୁହକ ଶିରୋମଣି ପ୍ରତାରକ ଶ୍ରେଷ୍ଠ ଏଇଭଳି ଭାବରେ ଯଥା ତଥା ଭାବ ବିଧାତା ଲମ୍ପଟ ଯେମିତି କହିଲେ, ମହାପ୍ରଭୁ କହିଲେ, ଇଏ ହେଉଛି ରାଧାରାଣୀଙ୍କର ଭାବ। ତେଣୁ ଏଇଭଳି ଭାବରେ ତାଙ୍କର ରାଧାରାଣୀଙ୍କର ଯେଉଁ ଚକ୍ଷୁ ଦର୍ଶନରେ ଏଇଭଳି ଭାବରେ ଭାବ ପ୍ରକାଶ କରୁଛନ୍ତି, ଯେ କହୁଛନ୍ତି ହେ କୁହକ ଶିରୋମଣି ପ୍ରତାରକ ଶ୍ରେଷ୍ଠ, ତମର ଯେଉଁ ପ୍ରେମ ରୂପକ ହଳାହଳ ବିଷ ଆମକୁ ପ୍ରୟୋଗ କରିଛ, ସେଥିରେ ତ ତମେ କୃତକାର୍ଯ୍ୟ ହେଇଛ, ପୁଣି କାହିଁକି ଏଠି ଉପସ୍ଥିତ ହେଇଛ? ଆମ ପ୍ରାଣ ଯେଉଁ ରହିଛି ତାକୁ ଦଗ୍ଧ କରିବା ପାଇଁ ଆସି ଉପସ୍ଥିତ ହେଇଛ। ଏଇଭଳି ଭାବରେ ତାଙ୍କର କୋପ ପ୍ରକାଶ କରି କ୍ରୋଧ ପ୍ରକାଶ କରିଛନ୍ତି। ତେଣୁ ଏଇଠି ଯେଉଁ ସନ୍ଦଷ୍ଟ ଦର୍ଶନ ଛଦା ଅଧର ଏବଂ ଓଷ୍ଠକୁ ଦଂଶ ମାନେ କ'ଣ କାମୁଡ଼ିକିରି ଦାନ୍ତରେ କାମୁଡ଼ିକିରି ଏଭଳି ଭାବେ ରହିଛନ୍ତି, କ୍ରୋଧ ପ୍ରକାଶ କରୁଛନ୍ତି। ତେଣୁ ଇଏ ହେଉଛି କ'ଣ, କିଏ ନା, ଇଏ ହେଉଛନ୍ତି ଇନି ମଦୀୟତାମୟ ମଧୁସ୍ନେହୋତ୍ଥମାନ, ମଦୀୟତାମୟ ମଧୁସ୍ନେହୋତ୍ଥମାନ, ଇଏ ହେଉଛି କୌଟିଲ୍ୟବତୀ ଶ୍ରୀମତୀ ରାଧିକା, ରାଧାରାଣୀ, ଇଏ ହେଉଛନ୍ତି ରାଧାରାଣୀ। ଟିକାରେ ଆଚାର୍ଯ୍ୟମାନେ ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ବିଭିନ୍ନ ଶାସ୍ତ୍ରରେ ଉଦ୍ଧାର କରି ଏସବୁ କହିଛନ୍ତି। ତେଣୁ ପର ଶ୍ଲୋକରେ କୁହାଯିବ, ସାତ ନମ୍ବର ଶ୍ଲୋକରେ କୁହାଯାଉଛି, ଅପରା ନିମିଷ ଦୃଗ୍ବ୍ୟାଂ ଜୁଷାଣାଂ ତନ୍ ମୁଖାମ୍ବୁଜଂ ଆପିତମପି ନାତୃପ୍ୟତ୍ ସନ୍ତସ୍ତଚରଣଂ ଯଥା, ସାତ ନମ୍ବର ଶ୍ଲୋକରେ ଏଇଟା କୁହାଯାଉଛି। ଅପରା କହିଲେ ଆଉ ଜଣେ ଗୋପୀ କ'ଣ କଲେ ନା, ଅନିମିଷ ଦୃଗ୍ଭ୍ୟାମ, ଅନିମିଷ ଦୃଗ୍ଭ୍ୟାମ କହିଲେ ତାଙ୍କ ଚକ୍ଷୁରେ ଆଉ ପଲକ ପଡ଼ୁନାହିଁ, ଅନିମିଷାଙ୍ଗ, ଯେମିତି ତାଙ୍କ ଚକ୍ଷୁରେ ଆଉ ପଲକ ନାହିଁ, ଏଇଭଳି ଭାବରେ ସେ ତାଙ୍କୁ ଦେଖି ତନ୍ ମୁଖାମ୍ବୁଜମ ଭଗବାନଙ୍କ ସୁନ୍ଦର ମୁଖକୁ ଦେଖି ଆପିତମପି, ଆପିତମପି କହିଲେ ସମ୍ୟକ, ପିତମପି କହିଲେ ଦୁଷ୍ଟମପି, ପୂର୍ଣ୍ଣ ଭାବରେ ଦର୍ଶନ କରି ସନ୍ତ ଦର୍ଶନ କରି କ'ଣ ହେଲା ନା, ଅନ୍ତଚରଣ କୃଷ୍ଣଙ୍କର ଚରଣକୁ ଜୁଷାଣା ପୁନଃ ପୁନଃ ସେବ୍ୟମାନମ ସନ୍ତ, ପୁଣି ତାଙ୍କର କ'ଣ ପାଦ ସେବା କରୁଛନ୍ତି, ଯଥା ତୃପ୍ତି ପରିସମାପ୍ତି ନ ଗଚ୍ଛନ୍ତି, ତୃପ୍ତି ପାଇପାରୁନାହାନ୍ତି ପାଦ ସମ୍ଭାନ କରିବା ଦ୍ୱାରା, ନ ଅତୃପ୍ୟତ ତୃପ୍ତ ହୋଇପାରିଲେ ନାହିଁ, ଯେତେ ସେବା କଲେ ମଧ୍ୟ ସେ ତୃପ୍ତି ହୋଇପାରୁନାହାନ୍ତି। ତେଣୁ ଏ ଗୋପୀ ଜଣଙ୍କ କିଏ, ଏ ହେଉଛି କିଏ ନା, ଏମାନେ ହେଉଛନ୍ତି ରାଧାରାଣୀଙ୍କ ପ୍ରଧାନ ସଖୀ, ଇଏ ହେଉଛନ୍ତି ଲଳିତା, ଲଳିତା ସଖୀ। ସୁତରାଂ ସର୍ବାପେକ୍ଷା ସୌଭାଗ୍ୟବତୀ କଟାକ୍ଷ ସରବର୍ଷିଣୀ, ଇଏ ହେଉଛି ରାଧାଙ୍କର ପ୍ରିୟ ସଖୀ ବୋଲି କୁହାଯିବ, ସେଇଭଳି ଭାବରେ ରହିଛି। ତେଣୁ ପର ଶ୍ଳୋକରେ ଆଠ, ଏଇ ପାଞ୍ଚଟି ଶ୍ଳୋକରେ କୁହାଗଲା ଗୋପୀମାନଙ୍କ କଥା, ତାପରେ ଅନ୍ୟ କଥା ସବୁ ଆସିବ। ତେଣୁ ଆଠ ନମ୍ବର ଶ୍ଳୋକରେ କୁହାଯାଉଛି ଯେ ତଂ କାଚିତ୍ ନେତ୍ରରନ୍ଧ୍ରେଣ ହୃଦି କୃତ୍ୱା ନିମିଲ୍ୟଚ ପୁଲକାଙ୍ଗ୍ୟୁପଗୁହ୍ୟାସ୍ତେ ଯୋଗୀ ବା ନନ୍ଦ ସମ୍ପୃତା, ଯୋଗୀ ବା ଆନନ୍ଦ ସମ୍ପୃତା। ଏଠି କାଚିତ୍ ଗୋପୀ, ଜଣେ ଗୋପୀ, ଏ ଗୋପୀ କିଏ ମଧ୍ୟ ତାଙ୍କର ନାମ କୁହାଯିବ, ପରେ କୁହାଯିବ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ସେ କ'ଣ କଲେ ନା ନେତ୍ରରନ୍ଧ୍ରେଣ ତାଙ୍କୁ ଚକ୍ଷୁ ଦ୍ୱାରା ତଂ କହିଲେ କୃଷ୍ଣଙ୍କୁ ହୃଦି କୃତ୍ୟ ହୃଦୟ ଭିତରେ ବାନ୍ଧିଦେଲେ, ହୃଦୟ ଭିତରେ ଭାଗବତ ଏଭଳି ଶାସ୍ତ୍ର ଯେଉଁମାନେ ଅଧ୍ୟୟନ କରିବେ ସେମାନେ ଭଗବାନଙ୍କୁ ହୃଦୟ ଭିତରେ ବାନ୍ଧିଦେବେ। କେଉଁଠି କୁହାଯାଇଛି ଆରମ୍ଭରେ ଯଶ୍ୟାମ ବୈଶ୍ରମାଣାୟାମ ଧର୍ମ ପ୍ରୋଜିତ କୈତବତ୍ର ପରମ ନିର୍ମ ଶରଣଂ ସତାଂ ବେଦ୍ୟମ ବାସ୍ତମ ମତ୍ର ବସ୍ତୁ ଶିବଦମ ତାପତ୍ର ଉନ୍ମିଳନମ ଶ୍ରୀମଦ୍ ଭାଗବତେ ମହାମୁନି କୃତେ କିମ୍ବା ପରେଡ଼ୀଶ୍ୱର ସଦ୍ୟ ହୃଦୟ ଅବୃଦ୍ଧିତ୍ୟ। ଏ ଦ୍ୱିତୀୟ ଶ୍ଳୋକରେ କୁହାଯାଇଛି ଭାଗବତଙ୍କ ଦ୍ୱିତୀୟ ଶ୍ଳୋକରେ, ଯିଏ କେବଳ ଭାଗବତମ ଶ୍ରବଣ କ'ଣ ଇଏ ଭାଗବତ ଏଭଳି ଭାବରେ ଯିଏ କେବଳ ଶ୍ରବଣ କରିବେ ସେମାନେ ଭଗବାନଙ୍କୁ ସାଙ୍ଗେ ସାଙ୍ଗେ ହୃଦୟ ଭିତରେ ବାନ୍ଧିଦେବେ। ସଦ୍ୟ ହୃଦୟ ବରୁଦ୍ୟ ତତ୍ର କୃତିଭି ଶୁଶ୍ରୁଷୁ ବି ତତ୍କ୍ଷଣାତ୍, ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ସେମାନେ ସାଙ୍ଗେ ସାଙ୍ଗେ ଭଗବାନଙ୍କୁ ହୃଦୟ ଭିତରେ ବାନ୍ଧିଦେବେ। ତେଣୁ ଇଏ ଗୋପୀ ଜଣଙ୍କର ଭାବ ହେଉଛି ସେଇଭଳି ଭାବରେ କୃଷ୍ଣଙ୍କୁ ହୃଦୟ ଭିତରେ ବାନ୍ଧି ଦେଉଛନ୍ତି, ହୃଦି କୃତ ହୃଦୟ ହୃଦୟ ଭିତରେ ଧାରଣ କରି ଉପଗୁହ୍ୟ ତାଙ୍କୁ ଆଲିଙ୍ଗନ କରି ଯୋଗୀ ବା ନିମିଲ୍ୟ, ଯୋଗୀ ଯେଭଳି ଭାବରେ ଧ୍ୟାନ କରନ୍ତି ଚକ୍ଷୁକୁ ବନ୍ଦ ରଖି ବା ଅର୍ଦ୍ଧ ନିମିଳିତ ନେତ୍ରରେ, ସେହିଭଳି ଭାବରେ ପୁଲକାଙ୍ଗୀ ତାଙ୍କ ଶରୀରରେ ସବୁ ପୁଲକ ଜାତ ହେଉଛି, ଗୋପୀମାନ ଗୋପୀଙ୍କର ସେ ଗୋପୀଙ୍କର ଶରୀରରେ ପୁଲକ ଜାତ ହେଉଛି, ପୁଲକାନି ରୋମାଞ୍ଚିତାନି ଅଙ୍ଗାନି ଯଶ୍ୟା ସା ତଥା ଭୂତା। ସେଭଳି ଭାବରେ ଜଣେ ଗୋପୀ ଆନନ୍ଦ ସମ୍ପୃତା ଆନନ୍ଦ ସାଗରରେ ମଗ୍ନ ହୋଇ ସେ ଏଇଭଳି ଭାବରେ କୃଷ୍ଣଙ୍କୁ ନିଜ ହୃଦୟ ଭିତରେ ବାନ୍ଧିଦେଲେ। ତେଣୁ ଇଏ କିଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯେଉଁ ଭାବାର୍ଥ ଦେଇଛନ୍ତି ଆମର ଓଡ଼ିଆରେ ମଧ୍ୟ ସେଇଟା ବର୍ଣ୍ଣନା କରାଯାଇଛି। ଏଠି କହୁଛନ୍ତି ଯେ ଏତେ ସମୟ ଧରି ଏ ଯେଉଁ ସାତ ଜଣ ଗୋପୀଙ୍କ ବିଷୟରେ ଉଲ୍ଲେଖ କରାଯାଇଛି, ଆଉ ସାତ ଜଣ କୁହାଗଲା, ଏଇଠି ବର୍ତ୍ତମାନ ଅଷ୍ଟମ ଗୋପୀଙ୍କ କଥା କୁହାଯିବ। ସେମାନେ ପ୍ରଧାନ ଆଠ ଜଣ ଗୋପୀମାନଙ୍କ ମଧ୍ୟରୁ ସାତ ଜଣ ଥିଲେ ମର୍ଯ୍ୟାଦା ଗୁଣରେ, ଯେଉଁମାନେ ଶ୍ରୀକୃଷ୍ଣ ପୁନରାବିର୍ଭାବର ସଙ୍ଗେ ସଙ୍ଗେ ତାଙ୍କ ସମୀପବର୍ତ୍ତୀ ହେବାର ଯୋଗ୍ୟତା ଲାଭ କରିଥିଲେ। ଏଇ ବୈଷ୍ଣବ ତୋଷିଣୀରୁ ଉଦ୍ଧାର କରି, ବୈଷ୍ଣବ ତୋଷିଣୀ ହେଉଛନ୍ତି ଜୀବ ଗୋସ୍ୱାମୀ ରଚନା କରିଛନ୍ତି, ସେଥିରୁ ଉଦ୍ଧାର କରି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ଏହି ସାତ ଜଣ ଗୋପୀଙ୍କ ନାମ ଉଲ୍ଲେଖ କରାଯାଉଛି। ସେ ଯେପରି ଆମେ କହିଲୁ ଚନ୍ଦ୍ରାବଳୀ ଶ୍ୟାମଳା ଶୈବ୍ୟା ପଦ୍ମା ଶ୍ରୀରାଧା ଲଳିତା ଏବଂ ବର୍ତ୍ତମାନ ଯିଏ ସେ ହେଉଛନ୍ତି ବିଶାଖା, ହେଉଛି ବିଶାଖା। ପ୍ରଥମେ ଲଳିତାଙ୍କ କଥା କୁହାଗଲା ଯିଏକି ଏ ବର୍ତ୍ତମାନ ଏ ବିଶାଖାଙ୍କ କଥା କୁହାଯାଉ ଯିଏକି ହୃଦୟ ଭିତରେ ଭଗବାନ ବାନ୍ଧି ଦେଇଛନ୍ତି, ଚକ୍ଷୁ ବନ୍ଦ କରିଦେଇଛନ୍ତି। କାରଣ କ'ଣ ନା ଭଗବାନ କାଳେ ସେ ଚକ୍ଷୁ ପଟେ ବାହାରି ପଡ଼ିବେ ସେଥିପାଇଁ ଚକ୍ଷୁ ବନ୍ଦ କରିଛନ୍ତି, ଜଣେ ଆଚାର୍ଯ୍ୟ କହିଛନ୍ତି କଥା ଟିକାରେ। ତେଣୁ ଅଷ୍ଟମ ଏଠି ବୈଷ୍ଣବ ତୋଷଣୀରେ ସ୍ୱୟଂ ସ୍କନ୍ଦ ପୁରାଣରୁ ଏଠି ଇଏ ଯେଉଁ ଅଷ୍ଟମ ଇଏ ହେଉଛନ୍ତି ଶ୍ଳୋକରେ ଯେଉଁ କହିଗଲା ଇଏ ହେଉଛନ୍ତି କିଏ ନା ଇଏ ହେଉଛନ୍ତି ଭଦ୍ରା, ଭଦ୍ରା ଇଏ ହେଉଛନ୍ତି ଭଦ୍ରା। ତେଣୁ ଏ ଯେଉଁ ଆଠ ଜଣ ଏମାନେ ହେଉଛନ୍ତି ଲଳିତା ବିଶାଖା ଏମାନେ କହିଲା, ସେମାନେ ଅଷ୍ଟମୀ ଗୋପୀ ହେଉଛନ୍ତି ଭଦ୍ରା। ଏହି ଶ୍ଳୋକରେ ଯେଉଁ କୁହାଯାଉ ଇଏ ହେଉଛନ୍ତି ଭଦ୍ରା। ବୈଷ୍ଣବ ତୋଷିଣୀରେ ସ୍ୱୟଂ ସ୍କନ୍ଦ ପୁରାଣରୁ ଗୋଟିଏ ଶ୍ଳୋକ ଉଦ୍ଧାର କରି କୁହାଯାଇଛି ଯେ ଏଇ ଆଠ ଜଣ ଗୋପୀ 300 କୋଟି ଗୋପୀମାନଙ୍କ ମଧ୍ୟରେ ପ୍ରଧାନ ଗୋପୀ ଥିଲେ। 300 କୋଟି 300 କୋଟି ଆମ ଭାରତବର୍ଷର ଲୋକ ସଂଖ୍ୟା ଏତେ ହେବେ ନାହିଁ, 125 କୋଟିରୁ ଅଧିକ ହେବେ ବର୍ତ୍ତମାନ ମଧ୍ୟ ହେଇଯିବେଣି, 140 ହେଇଗଲେଣି। ହଁ ତେଣୁ ଏ ଯେଉଁ କୁହାଗଲା ଗୋପୀମାନଙ୍କ ଶ୍ରେଣୀ ବିଭାଗ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ଶ୍ରୀଲ ରୂପ ଗୋସ୍ୱାମୀ ଉଜ୍ଜଳ ନୀଳମଣି ଗ୍ରନ୍ଥରେ ବର୍ଣ୍ଣନା କରିଛନ୍ତି କାହାର କେଉଁଭଳି ଭାବ ରହିଛି। ପଦ୍ମପୁରାଣରେ ନିଶ୍ଚିନ୍ତ ଭାବରେ କୁହାଯାଇଛି ଯେ ଶ୍ରୀରାଧା ପ୍ରଧାନ ଗୋପୀ ଥିଲେ। ଯଥା ରାଧା ପ୍ରିୟା ବିଷ୍ଣୁ ତସ୍ୟା କୁଣ୍ଡ ପ୍ରିୟଂ ତଥା ସର୍ବଗୋପୀଷୁ ଶୈବିକା ବିଷ୍ଣୁ ଅତ୍ୟନ୍ତ ବଲ୍ଲଭା, ପଦ୍ମପୁରାଣରେ କଥା କୁହାଯାଇଛି। ଠିକ୍ ଯେପରି ଶ୍ରୀମତୀ ରାଧାରାଣୀ କୃଷ୍ଣଙ୍କ ପରମପ୍ରିୟା, ତାଙ୍କ ସ୍ନାତ କୁଣ୍ଡ ମଧ୍ୟ ସେହିପରି ପ୍ରିୟା, ସମସ୍ତ ଗୋପୀମାନଙ୍କ ମଧ୍ୟରେ ସେ ଭଗବାନଙ୍କ ପରମ ପ୍ରିୟ ପାତ୍ରୀ ଥିଲେ। ପୁଣି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବୃହତ ଗୌତମୀୟ ତନ୍ତ୍ର ଗ୍ରନ୍ଥରୁ ଉଦ୍ଧାର କରି କହିଛନ୍ତି କଥା ଯେ ତାଙ୍କର କୃଷ୍ଣଙ୍କର ପ୍ରଧାନ ସଖୀ ରୂପେ ଶ୍ରୀମତୀ ରାଧାରାଣୀଙ୍କ ନାମ ଉଲ୍ଲେଖ ଅଛି। ଦେବୀ କୃଷ୍ଣମୟୀ ପ୍ରୋକ୍ତା ରାଧିକା ପରଦେବତା ସର୍ବଲକ୍ଷ୍ମୀମୟୀ ସର୍ବକାନ୍ତି ସମ୍ମୋହିନୀ ପରା। ପରଦେବତା ଶ୍ରୀମତୀ ରାଧାରାଣୀ ସାକ୍ଷାତ କୃଷ୍ଣମୟୀ ସର୍ବଲକ୍ଷ୍ମୀମୟୀ ସର୍ବକାନ୍ତି କୃଷ୍ଣ ସମ୍ମୋହିନୀ ଓ ପରାଶକ୍ତି ବୋଲି କଥିତ ହୋଇଛନ୍ତି। ଶ୍ରୀ ରାଧାଙ୍କ ବିଷୟରେ ଅତିରିକ୍ତ ତଥ୍ୟ ଋଗ୍ ପରିଶିଷ୍ଟରେ ପ୍ରଦାନ କରାହୋଇଛି। ଋଗ୍ବେଦ ପରିଶିଷ୍ଟ, ଋଗ୍ବେଦର ଗୋଟେ ପରିଶିଷ୍ଟ ରହିଛି, ସେଥିରେ କୁହାଯାଇଛି ରାଧୟା ମାଧବ ଦେବ ମାଧବ ନୈବ ରାଧିକା ବିଭ୍ରାଜନ୍ତେ ଜନେଷୁ। ସକଳ ବ୍ୟକ୍ତିଗଣଙ୍କ ମଧ୍ୟରେ ଏକମାତ୍ର ରାଧାଙ୍କ ସଙ୍ଗେ ହିଁ ଭଗବାନ ମାଧବ ବିଶେଷ ରୂପେ ମହିମା ମଣ୍ଡିତ, ଯେପରି ଶ୍ରୀ ରାଧା ତାଙ୍କ ମଧ୍ୟରେ ବିଶେଷ ଭାବରେ ମହିମା ମଣ୍ଡିତ। ତେଣୁ ଏଇଭଳି ଭାବରେ ଏ ଆଠ ଜଣ ସଖୀଙ୍କ କଥା କୁହାଗଲା, ଏମାନେ ଭଗବାନଙ୍କ ସହିତ ଏଇଭଳି ଭାବରେ ମିଳିତ ହୋଇଥିଲେ। ତେଣୁ ଆ ପର ଶ୍ଳୋକରେ ନଅ ଶ୍ଳୋକରୁ ଆମେ ଆସନ୍ତାକାଲିଠୁ କଥା କହିବା। ନଅ ଶ୍ଳୋକରେ ହଁ ତିନିଶହ କୋଟି ଗୋପୀ କାହିଁ କୁହାଯାଉଛି? ଯେଉଁଠି ଗାଭୀମାନଙ୍କର ନାମ ଅଛି ସେଠି ଗୋପୀମାନଙ୍କର ନାଁ ରହିବନି? ସବୁ ଗାଭୀମାନଙ୍କର ଭଗବାନ ଡାକୁଥିଲେ ନା, ତାଙ୍କୁ ଡାକୁଥିଲେ ସବୁ ନାଁ ଧରିକିରି। ଆମର ଏତେ ଶକ୍ତି ନାହିଁ ସେ ମନେ ରଖିବା ପାଇଁ, ଆମେ କ'ଣ ଦୁଇ ଚାରିଟା ନାଁ କହିଲେ ଭୁଲିଯିବା। କିନ୍ତୁ ଭଗବାନ ସବୁକିଛି ଜାଣନ୍ତି ନା। ବେଦାହମ ସମତି ତାହାନି ବର୍ତ୍ତମାନ ଚାର୍ଜୁଣ ଭବିଷ୍ୟଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ତିନିଶହ କୋଟି ଗୋପୀ ଖାଲି ନାଁ ଥିଲେ ଜାଣିଥିଲେ ତା ନୁହଁ, ନାଁ ଅଛି ତା ନୁହଁ, ସେମାନେ ଅତୀତରେ କ'ଣ ଥିଲେ ବର୍ତ୍ତମାନ କ'ଣ ଅଛନ୍ତି ଭବିଷ୍ୟତରେ କ'ଣ ହେବ ସବୁ କଥା ସେ ଜାଣନ୍ତି, ସମସ୍ତଙ୍କର ସବୁ କଥା ସେ ଜାଣନ୍ତି। ଆପଣଙ୍କ ପୂର୍ବଜନ୍ମ କଥା ସେ କହିବେ, ଭଗବାନ କହିପାରିବେ ଗୌରମୋହନ ପ୍ରଭୁ ପୂର୍ବଜନ୍ମରେ କ'ଣ ଥିଲେ ବର୍ତ୍ତମାନ କ'ଣ ଅଛନ୍ତି ପରେ କ'ଣ ହେବେ, ଏଠି ଯେତେ ଭକ୍ତ ଅଛନ୍ତି ସମସ୍ତଙ୍କ ବିଷୟରେ ସେ ଭଗବାନ କହିଦେବେ। ବେଦାହମ ସପ୍ତ ମଧ୍ୟରେ ଭଗବତ ଗୀତାରେ ଭଗବାନ କହିଲେ ବେଦାହମ ସମତି ତାହାନି, ଭଗବାନ ସବୁକିଛି ଜାଣନ୍ତି ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ମଧ୍ୟ, କିନ୍ତୁ ଭଗବାନ କେହି ଜାଣିପାରନ୍ତି ନାହିଁ। ଆମର ଲିମିଟେଡ୍ ଶକ୍ତିରେ ଆମେ ଚିନ୍ତା କରୁଛୁ, ଭଗବାନଙ୍କ ବିଷୟରେ ଆମେ ଚିନ୍ତା କରୁଛେ, ଭଗବାନ ଯେଉଁ ଶକ୍ତି ରହିଛି ଆମେ ଚିନ୍ତାର ବାହାରେ, ଅଚିନ୍ତ୍ୟ ଶକ୍ତି ଅଚିନ୍ତ୍ୟ ଖୋଳୁଛି ଭାବା ନ ତାଙ୍କ ତର୍କେଣ ଯୋଜେତ, ଆମେ ତାକୁ ତର୍କରେ ବୁଝିପାରିବା ନାହିଁ। ଅଚିନ୍ତ୍ୟ ଶକ୍ତି ରହିଛି ଭଗବାନଙ୍କର, ଆମେ ଚିନ୍ତା କଲେ ମୁଣ୍ଡ ଖରାପ ହୋଇଯିବ। ଭଗବତ ଗୀତା ଏ ଭାଗବତ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଭୀଷ୍ମଦେବ ତାଙ୍କର ଗୋଟେ ଯେତେବେଳେ ଭଗବାନ ଭୀଷ୍ମଦେବ ସରସଜ୍ୟାରେ ପଡ଼ିଥିଲେ, ସେହି ସମୟରେ ଭଗବାନ ଯୁଧିଷ୍ଠ ମହାରାଜ ଅର୍ଜୁନ ଭୀମ ଇତ୍ୟାଦି ମାନେ ସବୁ ଆସି ପହଞ୍ଚିଥିଲେ, ମୁନି ଋଷିମାନେ ମଧ୍ୟ ଆସି ପହଞ୍ଚିଥିଲେ, ସେଇଠି ଏ କଥା ସେ କହିଥିଲେ ଯେ ଯତ୍ର ଯେଉଁଠି କ'ଣ ଯେଉଁଠି ଯତ୍ର ଧର୍ମସୂତ ରାଜା, ଯଦି ଯୁଧିଷ୍ଠ ମହାରାଜ ଧର୍ମସୂତ ଅଛନ୍ତି ଧର୍ମଙ୍କ ପୁତ୍ର, ଗଦାପାଣି ବୃକୋଦର ଗଦା ଧାରଣ କରିଥିବା ଯେ ବୃକୋଦର ଭୀମ ରହିଛନ୍ତି, କୃଷ୍ଣହସ୍ତ୍ର ଗାଣ୍ଡିବ ଚାପମ୍, କୃଷ୍ଣ କହିଲେ ଅର୍ଜୁନ ଯିଏକି ଗାଣ୍ଡିବଧାରୀ, ଏବଂ ସୁହୃତ କୃଷ୍ଣ ସୁହୃତ କୃଷ୍ଣ ସ୍ୱୟଂ ଅଛନ୍ତି, ତଥାପି ସେଠି ବିପଦ ରହିଛି। ତେଣୁ ଏଇ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଏ ଶ୍ଳୋକ ଅଛନ୍ତି, ଭୀଷ୍ମଦେବ କହୁଛନ୍ତି ଯେ ନହି କରିଚିତ୍ ରାଧନ ପୁମାନ ବେଦ ବିଧିଷିତମ ଯଦ୍ ବିଜ୍ଞାସା ଯୁକ୍ତ ମୁହ୍ୟନ୍ତି କବୟପି। ଭଗବାନଙ୍କ ଏସବୁ ଯେଉଁ ଲୀଳାକୁ ଯଦି ଆମେ ଚିନ୍ତା କରିବା ତାହେଲେ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହିତ ହୋଇଯାଆନ୍ତି, ଆଉ ଆମମାନଙ୍କ ଭଳି କଥା ଯୁବମାନଙ୍କ କଥା କ'ଣ କହିବା। ବିଦ୍ୱାନ ବ୍ୟକ୍ତିମାନେ ମୋହିଯାନ୍ତି କବୟପି, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହ ହୋଇଯାଆନ୍ତି। ଆଉ ତିନିଶହ କୋଟି ଗୋପୀମାନଙ୍କର ନାମ ରହିବନି ଆଉ କ'ଣ, ତାଙ୍କ ଲୀଳା ସବୁ ଗୋଟି ଗୋଟିକର ଗୋପୀଙ୍କର ସବୁ ରହିଛି, କେତେ କଥା ରହିଛି, ଖାଲି ନାଁଟା କ'ଣ, ତାଙ୍କର କିଏ ସ୍ୱାମୀ ଥିଲେ, ତାଙ୍କର ପିତାମାତା କିଏ ଥିଲେ, ତାଙ୍କ ସ୍ୱାମୀଙ୍କର ପିତାମାତା କିଏ ଥିଲେ, ତାଙ୍କ ସ୍ୱାମୀଙ୍କର କିଏ ଭାଇ ଭଉଣୀ ଥିଲେ, ସବୁ ସବୁ ହିସାବ ରହିଛି। ତିନିଶହ କୋଟି କ'ଣ, ସବୁ ହିସାବ ଅଛି, ଖାଲି ନାଁଟା କ'ଣ, ଆମେ ଚିନ୍ତା କରିପାରିବା ନାହିଁ ସେସବୁ ବିଷୟରେ, ଆମର ଶକ୍ତି ନାହିଁ ସେସବୁ ବିଷୟ କହିବା ପାଇଁ, ନହେଲେ ବହୁତ କଥା ରହିଛି। ଯାହା ହଉ ଏବେ ନଥିଲେ କ'ଣ ହେଲା, ନଥିଲେ କ'ଣ ହେବ? ଭଗବାନ ଯେଉଁ ଆସିଥିଲେ ତାଙ୍କର ସବୁ ଲୀଳା କଲେ, ତାପରେ ସେମାନେ ସବୁ ପଳେଇ ଗଲେ ନା ତାଙ୍କ ତାଙ୍କର ସେମାନେ ସବୁ କିଏ ତିନି ଆମେ କହିଲେ ନା, ଏଇଟା କହିନେ କିଏ ସବୁ ଗୋପୀମାନେ, କେତେ ପ୍ରକାରର ଗୋପୀ ଆମେ କହିଥିଲେ, କିଏ ନିତ୍ୟ ସିଦ୍ଧା, କିଏ ସାଧନ ସିଦ୍ଧା, କିଏ ଋଷିଚରୀ, କିଏ ଦେବଚରୀ, ଏ ବିଭିନ୍ନ ପ୍ରକାର ଗୋପୀମାନେ ସବୁ ଅଛନ୍ତି। ଭଗବାନ ଲୀଳା ଚରିଗଲା ପରେ ସେମାନେ ଚାଲିଗଲେ ନା ତାଙ୍କର ସହିତ, ଭଗବାନଙ୍କ ସହିତ ଲୀଳା ଚରିଗଲା ପରେ। ହଁ ହଁ, ସବୁ ଏଇଭଳି ଭାବରେ ବହୁତ ଜଗତ ରହିଛି, ଆଉ ଭଗବାନଙ୍କ ଲୀଳା କେଉଁଠି ସବୁ ଚାଲିଛି, ବର୍ତ୍ତମାନ ମଧ୍ୟ କେଉଁଠି ଭଗବାନଙ୍କର ରାସ ଲୀଳା ଚାଲିଥିବ, ସେଇଥିପାଇଁ ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ। ବର୍ତ୍ତମାନ ମଧ୍ୟ କେଉଁଠି ରାସଲୀଳା ଚାଲିଥିବ, ବର୍ତ୍ତମାନ ମଧ୍ୟ କେଉଁଠି ଭଗବାନ ଆବିର୍ଭାବ ହେଇଥିବେ, ଏ ଯେଉଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେଇଟା ଦର୍ଶନ କରି କହୁଛନ୍ତି, ସେଇଟା ଯେ ଅତୀତରେ ହେଇଥିଲା ତା ନୁହଁ। ସୁଖଦେବ ଗୋସ୍ୱାମୀ ଯେତେବେଳେ କହିଥିଲେ ଭଗବାନ ଚାଲିଯିବାର 30 ବର୍ଷ ପରେ ଏ ଘଟଣାଟା କୁହାଯାଇଛି, ଗଙ୍ଗା ନଦୀ ତଟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେଉଁ କଥା କହୁଥିଲେ, ଭାଗବତମ କଥା, ଏଇଟା ହେଉଛି 30 ବର୍ଷ ପରେ ଭଗବାନ ଚାଲିଯିବା ପରେ। କିନ୍ତୁ ଏଇ ଯେଉଁ ଭଗବାନ ଯେଉଁ ଆବିର୍ଭାବ ହେଇଗଲେ ସେଇଟା ଅତୀତରେ ହେଇଥିଲା ତା ନୁହଁ, ସେ ଦେଖୁଛନ୍ତି, ସାମ୍ନାରେ ଦେଖୁଛନ୍ତି, ଏଇ ଲୀଳାକୁ ସବୁ ଦେଖୁଛନ୍ତି, ଦେଖିକିରି ସବୁ ବର୍ଣ୍ଣନା କରୁଛନ୍ତି। ଭଗବାନ ଲୀଳା ହେଉଛି ନିତ୍ୟ ଲୀଳା, ସବୁବେଳେ ପାଇଁ ଏ ଲୀଳା ଚାଲିଛି, କେଉଁ ବ୍ରହ୍ମାଣ୍ଡରେ ଏସବୁ କେଉଁ ଲୀଳା ଚାଲିଛି, କେଉଁଠି ଭଗବାନ ଆବିର୍ଭାବ ହେଉଥିବେ, କେଉଁଠି ଭଗବାନ ଆଜି କ'ଣ ପୁତନାବଦ୍ଧ କରୁଥିବେ, କେଉଁଠି କେଉଁ ଲୀଳା ସବୁ ଚାଲିଥିବ। ଯେମିତି ସୂର୍ଯ୍ୟ, ଏଇ ଉଦାହରଣ ଦିଆଯାଏ, ସୂର୍ଯ୍ୟ ଯେଭଳି ଭାବରେ ଆମର ବର୍ତ୍ତମାନ 9 ବାଜିଗଲା, କିନ୍ତୁ କେଉଁଠି ମଧ୍ୟ ବର୍ତ୍ତମାନ ସୂର୍ଯ୍ୟ ଉଦୟ ହେଉଥିବେ, କେଉଁଠି ସୂର୍ଯ୍ୟ ବର୍ତ୍ତମାନ ମଧ୍ୟ ସେପଟେ ପୂର୍ବ ଦିଗକୁ ଗଲେ ସେଠି ଖରାବେଳ ହେଇସାରିବଣି, ଏମିତି ଭଗବାନଙ୍କ ଯେମିତି ସୂର୍ଯ୍ୟଙ୍କର ସବୁ ସମୟରେ ରହିଛନ୍ତି ସୂର୍ଯ୍ୟ, କେଉଁଠି ଉଦୟ ହେଉଛନ୍ତି, କେଉଁଠି ଅସ୍ତ ହେଉଛନ୍ତି, ସେମିତି ଭଗବାନ ତାଙ୍କର ଲୀଳା ଯେଉଁ ହୋଇଥିଲା ଏ 125 ବର୍ଷ କାଳ ଲୀଳା କରିଥିଲେ, ଉଦୟ ହେଲେ ବା ଭଗବାନ ଏ ଯେଉଁ କ'ଣ ନନ୍ଦ କ'ଣ କଂସର ବନ୍ଦିଶାଳାରେ ଭଗବାନ ଆବିର୍ଭାବ ହେଲେ, ପୁଣି ପ୍ରଭାସ କ୍ଷେତ୍ରରେ ସେ ତିରୋଭାବ ହେଇଗଲେ, ଏ ଉଦୟ ଏବଂ ଅସ୍ତ ଭିତରେ ଏସବୁ ଲୀଳା ସବୁ ରହିଛି। ଏ ଲୀଳା କେଉଁଠି କେଉଁ ବ୍ରହ୍ମାଣ୍ଡରେ ଚାଲିଛି, କେଉଁ ବ୍ରହ୍ମାଣ୍ଡ, ଏଇସବୁ ସୁଖଦେବ ଗୋସ୍ୱାମୀ ଯେଉଁ କହୁଛନ୍ତି ଏସବୁ ଦେଖୁଛନ୍ତି, ସାକ୍ଷାତ ଦର୍ଶନ କରୁଛନ୍ତି, ଦର୍ଶନ କରି ଏସବୁ ଲୀଳାକୁ ବର୍ଣ୍ଣନା କରିଛନ୍ତି। ଜୟ ଶ୍ରୀମଦ୍ ଭାଗବତମ୍ କି। ନା ନା, ଇଏ ସିଏ ଅଷ୍ଟସିକି ଏମାନେ ନୁହନ୍ତି, ସିଏ ଅଷ୍ଟସିକି ଅଲଗା, ସିଏ ଅଷ୍ଟସିକି ଅଲଗା। ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ଦାୟୀ ଗୌତମାନନ୍ଦେ।